ॐ नमो भगवते वासुदेवाय। श्रीमद् भागवतम दशम स्कंद 34 अध्यायर मन श्रवण करथले। शंखचूड़ा कबीरानचर जी की कृष्ण बलराम को मत्तप्राय ज्ञान करी गोपी मान अपहरण कर जागतिक विचार परमार्थ राज्य रे बा भक्ति रे जो को इंग्लिश रे गोटे वर्ड कह जाए स्पिरिचुअल स्पीयर कृष्ण चेतना जो शब्द बा भक्ति टा जोड़े गोटे स्पिरिचुअल एनवायरमेंट स्पिरिचुअल स्पीयर भितर आम रोचे जब जन व्यक्ति से दल तार ऑफिस भीतर को जाऊ से स्कूल को जाओ कि पुलिस स्टेशन को जाओ कि एयरपोर्ट को ड्यूटी जाओ कि तार जेकोसी डिपार्टमेंट से काम करने जाऊँ से एनवायरमेंट भीतर रही तार तार पर्सनल आ कि कौन पसंद लगे न लगे से विचार रहे ना ताको से एनवायरमेंट भीतर कार्य करने बाध्य से भले आमर ये आध्यात्मिक जीवन परमार्थ जीवन रे भक्ति पथर आम स्पिरिचुअल प्रिंसिपल आध्यात्मिक नियम जो गुड़िक रही तार स्पीयर भितर आमको रही पड़े। भौतिक जगतर स्थिति संपर्क भौतिक जगतर नियम भौतिक जगतर परिवेश जदि आम रही सब भौतिक जगत भितर कि आमको बचाक पड़े गोटे आध्यात्मिक परिवेश भितर आम से प्रिंसिपल पर बचाक पड़े से विचारटा जो ये विचार कौन कर शंखचूड़ा कौन विचार कर कृष्ण होती कृष्ण बलराम से पूरा मतप्राय नृत्य गीत मेटेरियल अंडरस्टैंडिंग भौतिक विचार भौतिक विचार परमार्थ जिनसा हो पार आम भौतिक जो भौतिक बुद्धि रही जहाँ कहते बहुत इंटेलीजेंट आम बुद्धि खर्च करे किसी कार्य कर आत्मधर्मर कथा बुद्धिटा कौ अंडर अच्छे बर्तमान बुद्धिटा बर्तमान गुण भितर अच्छे गुण भितर अच्छे तुम आत्मा कथा कि जानव परमात्मा कथा कि जान हम से आम सबर्डिनेट जो कह जाए सब अधीनस्थ आम सब स्वीकार कर जमी पांडव मैंने गत काल भूल गले दुटा पॉइंट कहपाई जो पांडव मैंने सब गुण विचक्षण थे कि क्या अधीन रही क्या सबर्डिनेट होते कुंतीकर कुंती जे देखिबा आमे आ परंपराटा माने कौन साधु ए जो आमर जो गुरु परंपरार अर्थटा कौन अर्थटा होचे जे भगवान को द्वारा जो परमार्थ पथटा निर्देशित होइछि समस्त से प्रभु को बुद्धि रे चालुछन्ति जे भगवान को फॉलो कला तांको आज से रिजल्ट पाउछि तापर आउ जने भगवान को फॉलो कले भगवान नियम को जो गुरु वैष्णव फलो करसरण कले आम फल पाया इंटेलीजेंट समस्त रही बुद्धि समस्त रही कि निजर बुद्धि हिसाब से कहीं स्पिरिचुअल स्पीयर कार्य करना असुर मान भर असुर देवता आ भक्त तीन जन भाई कौन कौन डिफरेन्स रही असुर मान भर देवता मान भर मानव भक्त मान कौन कौन बुद्धि कौन तारतम्यटा रही बुद्धि तारतम्य कौन रहा देवता मान कौन रहा मिश्र भक्त देवता मान मिश्र भक्त प्रायत सत्वगुण रुंति बेले बेले रजगुण को आसपाई के बेले देवता मान निंदा करा उचित ना गुणजुक्त हेले भी देवता मैंने भगवान प्राधिकारी जमी पृथ्वी महाराज जो इंद्र को बद्ध करने चाहते ब्रह्मा आसिक मना कर ना ना के बंध करपरिवे भगवान इंद्र बोली कहते ना ना कर भगवान सी विभूति सी गुणजुक्त होती प्राय सत्वगुण से रुंति बेले बेले रजगुण को जाती मिश्र भक्त और सब बड़ जिनस रहा जो जिनस गुड़ा रही देवता मान पाखे जो शक्ति रही कौन देवशक्ति भोग यहाँ बेले बेले विचलित कर दिए देवता मान सब गोटे बड़ बड़ गुण है बुद्धिटा का द्वारा परिचालित होती सांगे जान दिखती आगे दिग्गटा को बदल दिखती देवगुण ଦେବତା ମାନେ ଯେତେବେଳେ ଯାହା କିଛି ଗୋଟେ ଭୁଲ କରିଦିଅନ୍ତି ସାଙ୍ଗେ ସାଙ୍ଗେ ଗୁରୁଙ୍କୁ ପଚାରନ୍ତି, ଦେବଗୁରୁ ବୃହସ୍ପତିକୁ ପଚାରନ୍ତି, ବୃହସ୍ପତି ଯାହା କହିବେ ମାନିବେ, ଭୁଲ କଲେ ବ୍ରହ୍ମା ଯାହା କହିବେ ମାନିବେ। ଦେଖୁନା ଚନ୍ଦ୍ର, ଚନ୍ଦ୍ର ଯେତେବେଳେ ବୃହସ୍ପତିଙ୍କର ପତ୍ନୀ ତାରାଙ୍କୁ ଅପହରଣ କଲେ, ସାଙ୍ଗେ ସାଙ୍ଗେ ବ୍ରହ୍ମା ଆସି କହିଲା ମାନେ ସାଙ୍ଗେ ସାଙ୍ଗେ ମାନିଗଲେ। ତାଙ୍କ ଗୁଣଟା କେଉଁ ଗୁଣର? ସତଗୁଣ ନା? ସତଗୁଣ ଜାଣିଥିଲେ ସାଙ୍ଗେ ସାଙ୍ଗେ ଆଡମିଟ୍ କରୁନ ବା ରଜଗୁଣ ହବନି। ଦେବତାମାନଙ୍କର ଯେଉଁ ସ୍ପିରିଚୁଆଲ ସ୍ପିୟର କଥା ପଡୁଛି, ଆଧ୍ୟାତ୍ମିକ ପରିବେଶଟା କେମିତିକା, ସେଠି ବୁଦ୍ଧିର କ'ଣ କାର୍ଯ୍ୟଟା ରହିଛି, ଏ ଯେତିକି ହରିନାମ ହୁଅନ୍ତୁ, ଭଗବାନଙ୍କ ସେବା ହୁଅନ୍ତୁ, ତୁଳସୀ ସେବା ହୁଅନ୍ତୁ, ଭାଗବତ ହୁଅନ୍ତୁ, ଏ ବୁଦ୍ଧିର କିଛି କାମ ନାହିଁ। ବୁଦ୍ଧିଟା କେବଳ ଏତିକି କାମ ଲାଗିବ, ବୁଦ୍ଧିଟା କେବଳ ଅନୁସରଣ ପ୍ରିୟ ହେବା ଦରକାର। ବୁଦ୍ଧିଟା କେବଳ ଗୋଟେ ଗୋଟେ ବାଳକଟା, ତାକୁ ଫଲୋ କରିବା ପାଇଁ ଭଲ ଲାଗେ, ସେଥିପାଇଁ ସେ ଶିଖିଯାଉଛି। ଛୋଟ ପିଲାମାନେ ଶିଖିପାରନ୍ତି କାହିଁକି? ତାଙ୍କର ଗୋଟେ ଅନୁସରଣ କରିବାର ସମୟ ସେଇଟା, ତମେ ଯେଉଁ ଭାଷା ଶିଖିବ ଶିଖିଯିବେ, ବାଦ୍ୟ ଗୀତ ଯାହା ତୁମେ ଶ୍ଳୋକ ଶିଖେଇଦେବ ସେ ଶିଖିଯିବେ, କାରଣ ଅନୁସରଣ ପ୍ରିୟ ସେମାନେ। ବୁଦ୍ଧିଟା ସେ ସେମିତି ଥାଏ, ସେଇଟା ହେଉଛି ପ୍ରପର ବୁଦ୍ଧି, ଠିକ୍ ବୁଦ୍ଧି। ଆମେ ବର୍ତ୍ତମାନ ଆମର ବୁଦ୍ଧିଟା ସେଇଭଳିଆ, ସବୁ ଶାସ୍ତ୍ର ଜ୍ଞାନ ପଢ଼ିଲା ପରେ ଆମେ ଶାସ୍ତ୍ର ପଢ଼ୁଛେ ମାନେ ଭାଗବତକୁ ଅନୁସରଣ କରୁଛୁ, ସେଠି ଆମେ ତର୍ଜମା କରୁନି, ଆମେ ଯାହା ଶୁଣିବା ସେଟାକୁ ଅନୁସରଣ କରିବା, ସବୁ ଅନୁସରଣର ପଥ ଏଟା ଧରିବା, ଏଇଟା କଷ୍ଟ ଟିକେ ସେଥିପାଇଁ, କାରଣ ନିଜର ଇଣ୍ଟେଲିଜେଣ୍ଟଟା ଦେବତାମାନଙ୍କର ଏଇଟା ଗୋଟେ ସବୁଠୁ ଭଲ ଗୁଣ। ଯେତେବେଳେ ଭଗବାନ ଯାହା କହିବେ, ବୃତ୍ରାସୁର ପ୍ରଭୁଙ୍କର ଯେତେବେଳେ ଆବିର୍ଭାବ ହେଇଛି, ସାଙ୍ଗେ ସାଙ୍ଗେ ବ୍ରହ୍ମଙ୍କୁ ପଚାରିଛନ୍ତି, ଭଗବାନଙ୍କୁ ପଚାରି ଯାହା ବ୍ୟବସ୍ଥା ଆସିଲା ସାଙ୍ଗେ ସାଙ୍ଗେ କଲେ, ଭଗବାନ ପଠାଇଦେଲେ ଯାହା ଧୃତି ଋଷିଙ୍କ ପାଖକୁ, ତାଙ୍କର ବେକ କାଟିଥିଲେ ତାଙ୍କ ପାଖରେ ଯାଇ ପହଞ୍ଚିଲେ। ଆମେ ମରିଗଲେ କହିବେ ମରିଯିବି ବରଂ ସେଠି ଯିବି, ମୁଁ ମରିଯିବି ବରଂ ଯିବିନି ତାଙ୍କ ପାଇଁ, ତା ସାଙ୍ଗରେ ମୋର ଝଗଡ଼ା ହେଇଛି। ଆଉ ଗୁରୁ କହିଲେ ବୋଲି ଗୁଡ଼ା ମଣିଷ ଶୁଣିବନି, ରଜ ଗୁଣିବା ମନୁଷ୍ୟକୁ ଭକ୍ତି କରିବାଟା ଏଇଥିପାଇଁ କଷ୍ଟ ହେଇଯାଏ, ତା ରଜଗୁଣର ପ୍ରାଧାନ୍ୟଟା ଏତେ ରହିଛି, ସେ ସବୁକିଛି ବିନାଶ କରିଦେଇପାରିବ କିନ୍ତୁ ତାର ଗୁଣଯୁକ୍ତ ବୁଦ୍ଧିକୁ ବିନାଶ କରିପାରିବ। ତାର ଗୁଣଯୁକ୍ତ ବୁଦ୍ଧିଟା ଆସୁଛି ନା, ମୁଁ ଗୋଟେ ଅଭିମାନ, ସେ ଲୋକ ମୋତେ ହଇରାଣ କରିଥିଲା, ତା ଗୋଡ଼ ଧରିବି ମୁଁ ଧରିବି କିନ୍ତୁ ନାହିଁ, ତେଣୁ ବେକ କାଟିଦେଇଥିଲି। ଭଗବାନ ତାକୁ ପଚାରିଲେ ଯାଇ ଯାଅ ଯାଅ ଭଗବାନ ତାଙ୍କୁ ପଠେଇଲେ, ଯାଅ ଦଧିଚି ଋଷିଙ୍କ ପାଖକୁ ଭିକ୍ଷା ମାଗିବ, ବେକ କାଟିବା ଲୋକ ପାଖରେ ଯେମିତି ଭିକ୍ଷା ମାଗୁଛନ୍ତି ଇନ୍ଦ୍ର। ଦେବତାମାନଙ୍କର ଏଇ ଗୋଟେ ଅସୁବିଧା ରହିଛି, ଭୋଗ ପ୍ରଚୁର ରହିଛି, ଶକ୍ତିଟା ରହିଛି, କିନ୍ତୁ ଏ ଭୋଗ ଶକ୍ତି ପ୍ରଭାବରେ ବେଳେବେଳେ ରଜଗଣକୁ ପ୍ରବେଶ କରନ୍ତି, କିନ୍ତୁ ଭଲ ହେଲା ସବୁବେଳେ ସେମାନେ ଗାଇଡେଡ୍ ବାଇ ଦେୟାର ସ୍ପିରିଚୁଆଲ ମାଷ୍ଟର, ସବୁବେଳେ ତାଙ୍କ ଗୁରୁଙ୍କ ଦ୍ୱାରା ପରିଚାଳିତ ହୁଅନ୍ତି ସବୁବେଳେ। ଆଚ୍ଛା, ଏ ଦେବତାମାନଙ୍କର ଆଉ କିଏ ରହିଲେ? ରାକ୍ଷସ ବା ଅସୁରମାନେ, ଅସୁରମାନଙ୍କର କ'ଣ ହେଲା, ତାଙ୍କର ବୁଦ୍ଧି ରହିଛି, ଜ୍ଞାନ ବି ରହିଛି, ତପ କରିବାର ଶକ୍ତି ବି ରହିଛି, କିନ୍ତୁ ସେମାନେ ଗୁରୁଙ୍କୁ ମାନନ୍ତିନି, ସେମାନେ ତାଙ୍କର ଯାହା କୁହନ୍ତି ଡିଟର୍ମିନେସନ ପାୱାରଟା ଏତେ ଅଧିକା, ସେମାନେ ତାଙ୍କର ଓନ୍ ଏଣ୍ଡଭର୍ କିଛି କରିନିଅନ୍ତି, ନିଜ ଚେଷ୍ଟାରେ କିଛି କରିଦିଅନ୍ତି ଅସୁରମାନେ, କାରଣ ସେମାନେ ସବୁ କଶ୍ୟପଙ୍କର ସନ୍ତାନ ନା, ରାକ୍ଷସମାନେ ପ୍ରାୟତଃ ସବୁ କଶ୍ୟପଙ୍କର ଇଏ, ତାର ପିତାମାନେ ସବୁ ଋଷିକୂଳରେ, ଯେମିତି ରାବଣ, ରାବଣଙ୍କର ପିତା କିଏ? ବିଶ୍ରବା, ବିଶ୍ରବା ଋଷି ନା ସିଏ, ଆଉ ବିଶ୍ରବା ଋଷି ସିଏ, ପ୍ରାୟ ସେମାନଙ୍କୁ ଯେଉଁମାନେ ସବୁ ଅଷ୍ଟିୟର ପର୍ସନ୍ ସେ ତପସ୍ୟା କରିପାରନ୍ତି, ବହୁତ ଡିଟର୍ମିନେସନ୍, ଯେମିତି ହିରଣ୍ୟକଶିପୁ ସବୁ ଡିଟର୍ମିନ୍ ପର୍ସନ୍, ସେମାନେ ଗୋଟେ ବଡ଼ ଅଡ଼ୁଆ ହେଲା, ସେମାନେ ଗୁରୁଙ୍କୁ ମାନନ୍ତିନି ଗୁରୁ, କିନ୍ତୁ ସେମାନେ ଭାରି ଡିଟର୍ମିନ୍ଡ, ଅଷ୍ଟିୟର ଲାଇଫ୍ ମେଣ୍ଟେନ୍ କରିପାରନ୍ତି, ଯେହେତୁ ସେମାନଙ୍କର ପ୍ରାୟ ଋଷି କୂଳରେ ସବୁ, ଋଷି କୂଳ ସହିତ ସବୁ ଲିଙ୍କ ହେଇକି ରହିଛି, ପ୍ରାୟତଃ ସବୁ ନୁହନ୍ତି ପ୍ରାୟତଃ। ଆଉ ଆଉ ଦ୍ୱିତୀୟ ହେଲା ଅସୁର, ଅସୁରଙ୍କ ଅନୁଗାମୀମାନେ ବି ବହୁତ ଭଲ, ଯେ ଅନୁଗାମୀ ଆମେ ଦେଖିବା ଦେବତାମାନେ ଅନୁଗାମୀ ପ୍ରିୟ, କାହାର ଅନୁଗମନ? ବ୍ରହ୍ମାଙ୍କର ଅନୁଗମନ ସମସ୍ତେ କରନ୍ତି ସବୁ ଦେବତାମାନେ, ଆଉ ସମସ୍ତ ଦେବତାମାନେ ଇନ୍ଦ୍ରଙ୍କର ଅନୁଗମନ କରନ୍ତି, ଆଉ ଇନ୍ଦ୍ର ସହ ସମସ୍ତ ଦେବତା ବ୍ରହ୍ମାଙ୍କର ଅନୁଗମନ କରନ୍ତି, ସେମାନେ ଅନୁଗମନ ପ୍ରିୟ। ଇଣ୍ଡିଭିଜୁଆଲ ମେଣ୍ଟାଲିଟି କେଉଁ କାଟାଗୋରୀ ନାହିଁ, କେବଳ ଗୋଟେ ମଣିଷ ଗୋଟେ ଖତରନାକ ପ୍ରାଣୀ, ତାର ସବୁ ଇଣ୍ଡିଭିଜୁଆଲ, ସେ ବାପା ମା ଗୁରୁ କାହା କଥା ରହିବା ପାଇଁ ଚାହେଁ ନା, କାରଣ ତାର ବୁଦ୍ଧିଟା ଅନୁସରଣ ପ୍ରିୟ ନୁହେଁ। ଦ୍ୱିତୀୟ ରହିଲା ଅସୁର, ଅସୁରମାନଙ୍କର କ'ଣ, ଏଇ ଯେଉଁ ଟପ୍ ଲିଡର ଗୁଡ଼ାକ ରହିଲେ ସେମାନେ ସବୁ ଋଷିକୂଳ ସହିତ ଲିଙ୍କ ରହିଛନ୍ତି, ଆଉ ତାଙ୍କର ଡିଟର୍ମିନେସନ ପାୱାର, ସଂକଳ୍ପ ଶକ୍ତି, ଆଉ ତପ କରିବା ଶକ୍ତି ତାଙ୍କର ଏତେ ପ୍ରଚୁର, ସେମାନେ ଓନ୍ ଆଣ୍ଡଭରରେ ଯାହାକୁ ଜବରଦସ୍ତି ଗୋଟେ ଫଣ୍ଡ ନେଇ ଆସୁଛନ୍ତି, ଯେମିତି ଆମର ସବୁ ସରପଞ୍ଚ କ'ଣ ଜବରଦସ୍ତି ଯାଇକି କ'ଣ କରେ, ଏମଏଲଏ ଏମ୍ପି ପାଖରେ ଆଲିଗେସନ୍ କରିକି ଜବରଦସ୍ତି କରିକି ସେ ଫଣ୍ଡ ନେଇ ଆସନ୍ତି, ସେମାନେ ଏମାନେ ଜବରଦସ୍ତି ଦେବତାଙ୍କ ଠୁ ନେଇ ଆସନ୍ତି, ଏମାନଙ୍କର ସବୁ ଏକ୍ସଟ୍ରାଅର୍ଡିନାରୀ ପାୱାର ଅଛି, ଅସୁର ମାନଙ୍କର, କିନ୍ତୁ ତାଙ୍କର ଗୋଟେ ସବୁଠୁ ଭଲ ଗୁଣ ଖରାପ ଗୁଣ ହେଲା ସେମାନେ କେବେ ଗୁରୁଙ୍କୁ ତାଙ୍କର ହ୍ୱିପ୍ସ ଯେଟା ଚାହୁଁଛନ୍ତି କରିବା ପାଇଁ କରିବେ, ନହେଲେ ଗୁରୁଙ୍କୁ ମାନିବେନି ମାନିବେନି। ଆଉ କେତେ ଜଣ ଯେମିତି କଂସା ଆଦି ସେମାନେ ଭାରି ଗୁରୁଙ୍କୁ ବିଶ୍ୱାସ କରନ୍ତି, ଯେମିତି ନାରଦଙ୍କୁ ବହୁତ ବିଶ୍ୱାସ କରୁଥିଲେ, ଭଗବାନ କୃଷ୍ଣଙ୍କୁ ବିରୋଧ କରୁଥିଲେ କିନ୍ତୁ ନାରଦଙ୍କୁ ବିଶ୍ୱାସ କରୁଥିଲେ। ସମସ୍ତଙ୍କର ଗୁଣ ଦେଖିବାକୁ ପଡ଼ିବ। ଆଉ ସବୁଠୁ ଭଲ ଗୁଣ ମୋତେ ଲାଗେ ଅସୁରମାନଙ୍କର ଅନୁଗାମୀମାନଙ୍କୁ, କାରଣ ହିରଣ୍ୟକଶିପୁ ଆଦେଶ ଦେଲା ତୁମେ ଏଟା କର, ସାଙ୍ଗେ ସାଙ୍ଗେ ତାଙ୍କ ଅନୁଗାମୀମାନେ ଲାଗିଲେ। ରାବଣ ଯେତେବେଳେ ଆଦେଶ ଦେଉଥିଲେ ଏଟା କର, ତାଙ୍କ ଅନୁଗାମୀମାନେ ଲାଗିଯାଉଥିଲେ। ସେମାନେ ପ୍ରକୃତ ଯଦିଓ ସେମାନେ ଭୁଲ କର୍ମ କରୁଥିଲେ, କିନ୍ତୁ ଅନୁଗାମୀମାନଙ୍କର କର୍ତ୍ତବ୍ୟ ହିସାବରେ ସେମାନେ ଯାହା କରୁଥିଲେ ଠିକ୍ କରୁଥିଲେ। ଆମକୁ ସେଇଠି ସେଇ କଥାଟା ଫଲୋ କରିବା, ଆମ ଲିଡର ଗୁରୁ କହୁଛନ୍ତି ମାନେ ଆମେ ଏଟା କରିବା, ଭୁଲ ଠିକ୍ କାହିଁ ବିଚାର କରିବା। ରାବଣ ପାଖରେ ଯେଉଁମାନେ ଥିଲେ ସେମାନେ ଜାଣିଥିଲେ ଇଏ ଭୁଲ କରୁଛି, କିନ୍ତୁ ତା ପାଖରେ ରହିଥିଲେ ତାକୁ ଫଲୋ କରୁଥିଲେ, କାହିଁ ସେ ଲିଡର। ଭଲ ଜିନିଷଟା ଦେଖିବାକୁ ପଡ଼ିବ। ସେ ହିରଣ୍ୟକଶିପୁ ପାଖରେ ଯେଉଁମାନେ ଥିଲେ, ରାବଣ ପାଖରେ ଯେଉଁମାନେ ଥିଲେ, ଜାଣିଛନ୍ତି ରାବଣ ଏସବୁ ଭୁଲ କରୁଛନ୍ତି। ଆଉ କଂସ ପାଖରେ ଯେଉଁମାନେ ଥିଲେ, କିନ୍ତୁ ତାଙ୍କର କାର୍ଯ୍ୟ ହେଲା ଆମେ ସବୋର୍ଡିନେଟ୍, ଆମେ କାହାକୁ ଭଲ କରିବାକୁ ପଡ଼ିବ? ଲିଡରକୁ। ସ୍ପିରିଚୁଆଲ ଫିଲ୍ଡଟା ସେଇଟା ଆମର ଦରକାର। ଆମେ ଆମ ବୁଦ୍ଧି ଖର୍ଚ୍ଚ କରିବାନି, ଏ ଶାସ୍ତ୍ର ଏଇଟା ଅଛି, ଏଠି ଏଇଆ ଅଛି, ରାବଣ ସେଇଟା ରାବଣର ଅନୁଚର ମାନେ ଚିନ୍ତା କରନ୍ତି, ଶାସ୍ତ୍ର ଏଇଆ ଅଛି, ଏଇ ବୟସରେ ସୀତାକୁ ଧରିକି ଆସିକି ରଖିଲା, ତାହେଲେ ସମସ୍ତେ ମିଶିକି ରାବଣଙ୍କୁ ମାଡ଼ ଦେଇଥାନ୍ତେ, ମନ୍ଦ ଦୋରି କଣ ବିଷ ଦେଇପାରିନଥାନ୍ତି ରାତିରେ। ମନ୍ଦିର ଚିନ୍ତା କରି ମୋ ସ୍ୱାମୀଟା ଏହା କହୁଛି, ମୁଁ ଏହା କରିଦେବା, ନାଇଁ ନାଇଁ ନାଇଁ, ସେମାନେ ସେମିତି ନୁହଁ, ଭଲ ଅନୁଗାମୀ ପ୍ରିୟ ସେମାନଙ୍କର, ସେମାନେ ଗୋଟେ ଭଲ ଗୁଣ। ଏଇଟା ଦେବତା ରଜଗୁଣକୁ ଆସିଲେ ବି ଗୁରୁପ୍ରିୟ, ଗୁରୁଙ୍କ ସହିତ ପରାମର୍ଶ କରନ୍ତି ସବୁବେଳେ। ଆଉ ସବୁଠୁ ବଡ ଦେବତାମାନଙ୍କର ଆଉ ଗୋଟେ ଭଲ ଗୁଣ ହେଲା, ନିଜ ଦୋଷକୁ ସାଙ୍ଗେ ସାଙ୍ଗେ ସ୍ୱୀକାର କରନ୍ତି। ଯେତେବେଳେ ଭଗବାନ ଯାହା କହିଛନ୍ତି, ଯେତେବେଳେ ପରିସ୍ଥିତି ପାଇଁ ଯାହା କହିଛନ୍ତି, ଯେତେବେଳେ ଜଣେ ଦେବତା ଋଷିମାନେ ଯାହା ସବୁ କୁହନ୍ତି, ସାଙ୍ଗେ ସାଙ୍ଗେ ମାନି ନିଅନ୍ତି। ଏଇଟା ବହୁତ ତାଙ୍କର ଭଲ ଗୁଣ। କାରଣ ସବୁ ମଣିଷ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଲା ନିଜ ଦୋଷକୁ ସ୍ୱୀକାର କରିବା, ଆଉ ନିଜ ଦୋଷକୁ ଅନ୍ତରରେ ସ୍ୱୀକାର କରିବା। ମୁଁ ଏଇଟା ଭୁଲ କରିଛି, ମୁଁ ଏଇଟା ଭୁଲ କରିଛି, ଏଥିରେ ମୁଁ ହିଁ ଦାୟୀ। ସେଇଟା ନିଜର ଯେଉଁ ଅନୁତାପଟା, ସେଇଟା ମନୁଷ୍ୟ ପାଇଁ ଆଣିବା ବହୁତ ବଡ଼ କଷ୍ଟ ଆସେ ନା, ଆସେ ନା। ତେଣୁ ବହୁତ ଦେବତାମାନଙ୍କର ସ୍ପିୟର ଅଲଗା, ଅସୁରମାନଙ୍କର ତାଙ୍କର ଯେଉଁ କ'ଣ କୁହାଯିବ ପରିବେଶ ବା ତାଙ୍କର ସ୍ଥିତିଟା ଅଲଗା, ଆଉ ଭକ୍ତ ଆମେ ଯେଉଁ ଭକ୍ତ ଆମ ସ୍ପିରିଟଟା ଅଲଗା। ଆମର ଯେଉଁ କଥାଟା ରହିଲା, ଅନ୍ୟ ଭାଷାରେ କୁହାଯିବ ଆମେ ଅନୁଗାମୀ ପ୍ରିୟ, ଆମେ ଗୁରୁ ଭକ୍ତ, ଆମେ ଆମେ ସବୁ କ'ଣ ବୈଷ୍ଣବ ଆଚାର୍ଯ୍ୟ, ଏମାନଙ୍କୁ ଭକ୍ତି କରିବା ଆମର ହେଉଛି ଧର୍ମ। ସେମାନଙ୍କର ଦେବତାମାନଙ୍କର ଭକ୍ତି, ଦେବତାମାନଙ୍କର ଗୁରୁ ଭକ୍ତି, ଅସୁରମାନଙ୍କର ଗୁରୁ ଭକ୍ତି, ଭକ୍ତର ଗୁରୁ ଭକ୍ତି ଭିତରେ କ'ଣ ପାର୍ଥକ୍ୟ ରହିଛି? ସମସ୍ତଙ୍କର ଯେ ପାର୍ଥକ୍ୟ ରହିଛି ନା, ଦେବତାମାନଙ୍କର ଗୁରୁ ଭକ୍ତି, ଦେବତାମାନେ କାର୍ଯ୍ୟ ସାଧନ ପାଇଁ ଗୁରୁ ଭକ୍ତି କରନ୍ତି, ଉପଦେଶ ପାଇଁ, ନୀତି ପାଇଁ, ନିଜ ଜୀବନକୁ ମାନେ ସୁଚାରୁ ରୂପେ ପରିଚାଳନା କରିବା ପାଇଁ, ଦେବଲୋକ ରହିବା ପାଇଁ ସେମାନେ ଗୁରୁଙ୍କୁ ଅନୁସରଣ କରନ୍ତି। ଏଇଟା ଗୁରୁଭକ୍ତ ସେମାନେ, କିନ୍ତୁ ତାଙ୍କର ଏଇଟା ସ୍ୱାର୍ଥ ଅଭିନିବେଶ ଯୁକ୍ତ। ରାକ୍ଷସମାନଙ୍କର, ରାକ୍ଷସମାନେ ଯେ ଗୁରୁ ନାହାନ୍ତି ନା, ଏସବୁ ଶୁକ୍ରାଚାର୍ଯ୍ୟଙ୍କୁ ପଚାରି କର। ଶୁକ୍ରାଚାର୍ଯ୍ୟ ଏତେ ଇଣ୍ଟେଲିଜେଣ୍ଟ ଥିଲେ, ଏତେ ବୁଦ୍ଧିମାନ ଥିଲେ, ସେ ରାକ୍ଷସ ରାକ୍ଷସମାନଙ୍କ ଭିତରେ ବି ସେ ରହିପାରନ୍ତି, ତାଙ୍କୁ ହିଁ ଉପଦେଶ ଦେଇ ଶାନ୍ତ କରିପାରନ୍ତି ଅସୁର ରାକ୍ଷସ ଏମାନଙ୍କୁ ସମସ୍ତେ। କିଏ? ଶୁକ୍ରାଚାର୍ଯ୍ୟ। ଅସୁରମାନଙ୍କର ଗୋଟିଏ ଗୁଣ ହେଲା, ସେମାନେ ଗୁରୁଙ୍କୁ ବି ଭଲ କରନ୍ତି, ସେମାନେ ଗୁରୁ ଭକ୍ତ, କିନ୍ତୁ ମନେ ରଖିବାକୁ ପଡ଼ିବ ତାଙ୍କର ଗୁରୁ ଭକ୍ତିରେ କ'ଣ କ'ଣ ଅସୁବିଧା ରହିଛି। ଯେମିତି ଇନ୍ଦ୍ର ଗୁରୁ ଭକ୍ତ, କିନ୍ତୁ ବିଶ୍ୱରୂପଙ୍କର ବେକଡ଼ାକୁ କାଟିଦେଲେ, ସ୍ୱାର୍ଥ ଅଭିନିବେଶ। ମାନେ ଆମେ ଇନ୍ଦ୍ରଙ୍କୁ ଏଇଟା କହିପାରିବାନି, ତ ଲୀଳା ପ୍ରସଙ୍ଗ ଥିଲା, କିନ୍ତୁ ଏଇଟା ହେଉଛି ଶିକ୍ଷା। ଦେବତାମାନଙ୍କର ଗୁରୁଭକ୍ତି ଆଉ ଅସୁରମାନଙ୍କର ଗୁରୁଭକ୍ତି, ଅସୁରମାନେ ଯେଉଁ ଗୁରୁଭକ୍ତି କରନ୍ତି କେଉଁଥିପାଇଁ, ସେ ପୁରା କେବଳ ଦେବତାମାନଙ୍କର ଗୋଟେ ସମାଜ ମାନେ ସମାଜକୁ ପ୍ରୋଟେକ୍ସନ ଦେବା। ସେମାନେ ଯେଉଁ ଗୁରୁ ରଖିଥିଲେ, ଗୁରୁଦେବଙ୍କୁ ରଖିଥିଲେ, ଟୋଟାଲ ତାଙ୍କର ଯେମିତି ଦେବ ସମାଜ ପାଇଁ, ବିଶ୍ୱ ରାକ୍ଷସମାନେ ଯେଉଁ ଗୁରୁଭକ୍ତି କରନ୍ତି, ସେମାନେ ତାଙ୍କର ସବୁ ଇଣ୍ଡିଭିଜୁଆଲ ମେଣ୍ଟାଲିଟି, ନିଜ ସ୍ୱାର୍ଥ ରଞ୍ଜିତ ହୃଦୟ ତାଙ୍କର, ରାକ୍ଷସମାନଙ୍କର ନିଜ ସ୍ୱାର୍ଥ, ଯେମିତି ସମୁଦ୍ର ମନ୍ଥନ ହେଉଛି ସେଠି, ଆମେ ସମସ୍ତେ ମିଶିକି କାମ କରୁଛନ୍ତି କିନ୍ତୁ ଇଣ୍ଡିଭିଜୁଆଲ ପ୍ଲାନ, ଏଇଟା ରାକ୍ଷସ ମେଣ୍ଟାଲିଟି। ସମସ୍ତେ ଗୋଟେ ଜାଗାରେ ରହିବେ, ଗୋଟେ ପରିବାର ବର୍ତ୍ତମାନ ସେଇଟା ବର୍ତ୍ତମାନ କଳିଯୁଗରେ ଚାଲିଛି ନା, ଗୋଟେ ପରିବାର ସମସ୍ତେ ରହିଛନ୍ତି, ଭାଇମାନେ ସବୁ ମିଶିକି ରହିଛନ୍ତି, ସମସ୍ତଙ୍କର ଇଣ୍ଡିଭିଜୁଆଲ ପ୍ଲାନ୍ ଅଛି। ଦେବତାମାନଙ୍କର ଏଟା ନାହିଁ, ତାଙ୍କ ସମାଜ, ସେଥିପାଇଁ ତାଙ୍କୁ ବୃନ୍ଦା ବୋଲି କୁହାଯାଏ। ଦେବତାମାନଙ୍କର ଗୋଟେ ନାମ ହେଉଛି ବୃନ୍ଦ, ଜିୟମ୍ ବୃନ୍ଦାର କାମ ନ ଯା ନିଥ ଶରୀର ନାମ। କିଏ କହୁଛନ୍ତି? ଦଧିଚି କହୁଛନ୍ତି। ହେ ବୃନ୍ଦାରକ, କାଳ ସମୟ ସବୁ ଯୁଦ୍ଧ ହେଇକି ଆସନ୍ତି, ଯୁଆଡ଼େ ଯାଆନ୍ତି ଗୋଟେ ତାଙ୍କ ସମାଜ ପାଇଁ କରିବା ପାଇଁ ଚାହାନ୍ତି। ଅସୁରମାନେ ଗୁରୁ ଭକ୍ତି, କିନ୍ତୁ ତାଙ୍କର ଇଣ୍ଡିଭିଜୁଆଲ, ଯେମିତି ଆମର ଆଙ୍କ ପାଖରେ ରହିଥିଲେ ଶୁକ୍ରାଚାର୍ଯ୍ୟ ରହିଥିଲେ କାହା ପାଖରେ, ଶର୍ମିଷ୍ଠାଙ୍କର ପିତାଙ୍କ ପାଖରେ ରହିଥିଲେ ନା, କ'ଣ ତାଙ୍କ ନା ବୃଷବର୍ମାଙ୍କ ପାଖରେ ରହିଥିଲେ, ରହିଥିଲେ ସବୁ। ଆଉ ଅସୁରମାନଙ୍କର ଗୁରୁ ଭକ୍ତିରେ ଗୋଟେ ଯାହା କୁହାଯାଏ, ଯେଉଁ ଭାବ ରୁହେ ସେଥିରେ ସେଟା ଭକ୍ତି ବୋଲି କାହିଁକି ତୁମେ ଆଖ୍ୟା ଦିଆଯାଏ ନା, ଯେହେତୁ ପରହିଂସାଟା ସବୁବେଳେ ତାଙ୍କ ସବୁବେଳେ ପରହିଂସାଟା ରହେ, ସେ ଗୁରୁଙ୍କ ପାଖରେ ଯେଉଁ ଶକ୍ତି ବି ଆଣନ୍ତି କେବଳ ଅନ୍ୟକୁ ଉତ୍ପୀଡ଼ନ ଦେଇକି ନିଜ ସୁଖରେ ବଞ୍ଚିବା ପାଇଁ, ଅନ୍ୟକୁ ଉତ୍ପୀଡ଼ନ ଦେଇକି ବଞ୍ଚିବା ପାଇଁ, ତାକୁ ସେ ଭକ୍ତି ଆଖ୍ୟା ଦିଆଯାଏ ନା। ଅସୁର ସମାଜର ଭକ୍ତି ଅଲଗା, ଦେବ ସମାଜର ଭକ୍ତି ଅଲଗା, ଆଉ ଭକ୍ତ ସମାଜର ଭକ୍ତି ଅଲଗା। ଭକ୍ତ ସମାଜରେ ଆମର ଯେଉଁ ଭକ୍ତି ଆମେ ଗୁରୁ ବୈଷ୍ଣବ ଆଚାର୍ଯ୍ୟମାନଙ୍କୁ କରୁଛେ, ଆମ ଭକ୍ତିରେ ଉନ୍ନାବେଳ ପ୍ରେମ ସ୍ନେହ ଏଇଟା ରହିଛି ବା ଏଇଟା ରହିବା ଉଚିତ, ଯେ ସେଥିରେ କୌଣସି ସେଟାକୁ ଶିଖେଇ ଦେଇଗଲେ କିଭଳି ମହାରାଜ ଆତ୍ମସମର୍ପଣ ଦ୍ୱାରା ବଳି ମହାରାଜ ସେଟାକୁ ଶିଖେଇ ଦେଇଗଲେ। ଭକ୍ତ ସମାଜର ଯଦିଓ ସେ କେଉଁ କୂଳରେ ଥିଲେ, ଅସୁର କୂଳରେ ଥିଲେ, କିନ୍ତୁ ସେ ଆମକୁ ଦେଖେଇ ଦେଇଗଲେ ଭକ୍ତ ସମାଜର ଭକ୍ତିଟା କେମିତି ହେବା ଦରକାର, ସମସ୍ତ ସ୍ୱାର୍ଥ ସମସ୍ତ ଜିନିଷ ଉର୍ଦ୍ଧ୍ୱର ହେବା ଦରକାର। ସେଥିପାଇଁ ସେ ଯେତେବେଳେ ଦାନ ଦଉଥିଲେ, ଶୁକ୍ରାଚାର୍ଯ୍ୟଙ୍କ ଭଗବାନ କହୁଛନ୍ତି, ଶୁକ୍ରାଚାର୍ଯ୍ୟ କହୁଛନ୍ତି, ଶୁକ୍ରାଚାର୍ଯ୍ୟ ତାଙ୍କୁ ଜୀବନ ଦେଇଛନ୍ତି, କିନ୍ତୁ ସିଏ ଜଣଙ୍କ କଥା ସ୍ମରଣ କରୁଥିଲେ, କେବଳ ପ୍ରହ୍ଲାଦ ମହାରାଜଙ୍କୁ ସ୍ମରଣ କରୁଥିଲେ। ମୋ ଗୁରୁଦେବ ଏଟା ପ୍ରହ୍ଲାଦ ଏଟା ମୋତେ କହିଛନ୍ତି, ମୁଁ ଏଟା କରିପାରିବିନି, କଦାପି କରିପାରିବିନି। ସେଥିପାଇଁ ତାଙ୍କ ଆଗରେ ସବୁକିଛି ହାର ମାରିଗଲେ, ଭଗବାନଙ୍କୁ ହାର ମାନିବାକୁ ପଡ଼ିଲା। ଭକ୍ତ ସମାଜର ଯେଉଁ ଭକ୍ତି ବା ଭକ୍ତ ସମାଜର ଯେଉଁ ଗୁରୁ ବୈଷ୍ଣବ ଭକ୍ତିଟା, ଏଇଟା ହେଉଛି ଆମର ଗୋଟେ ପ୍ରାଣ ବୋଲି କହିଲେ ଅତ୍ୟୁକ୍ତି ହବ। ତାର ପ୍ରାଣ, ଯେମିତି ଗୋଟେ ଜିନିଷର ପ୍ରାଣଟା ନାହିଁ ତା କ'ଣ କହିବ, ବାହାରକୁ ଖାଲି ଦେଖା ପାଇଁ ଏଇଟା ଅଛି, ତାର ଗୋଟେ ଜୀବନ ନାହିଁ। ଲୋକମାନେ କୁହନ୍ତିନି ଯେଉଁ କାମ ଦାମ କଲାବେଳେ ସେ ଯଦି ଟିକେ ଭଲ କାମ ନ କରେ, ଲୋକ କ'ଣ କହିବେ, ଜୀବନ ନଥିଲା ବେଳେ କ'ଣ କାମ କରୁଛି, ତାମାନେ କ'ଣ ସେ କାମଟା କରୁଛି, ଆଣିଲୁ ରେ ଝଟା ଆଣିଲୁ ରେ, ସେ ଲେବର ଲେବରକୁ ନେଇଯାଇଥିବ କହିବେ, କୋଦାଳେ କୋଦାଳଟା ଆଣ, ଗୋଡ଼ି ପକା, ସେଠି ସିଏ ତାର ଧୀରେ ଧୀରେ ଆସୁଥିବ, ତାର ଜୀବନ ନଥିଲା ବେଳେ କ'ଣ କାମ କରୁଛି। ପ୍ରକୃତ ଏଇ ଯେଉଁ ଟର୍ମ ଗୁଡ଼ାକ ନା, ବହୁତ ଇମ୍ପୋର୍ଟାଣ୍ଟ ଟର୍ମ, ସେ କାମଟା କରୁଛି ତାର ଜୀବନ ନାହିଁ, ଜୀବନ ନାହିଁ ମାନେ କ'ଣ, ତାର ସ୍ପିରିଟ କିଛି ନାହିଁ, ତାକୁ ଖାଲି ଗୋଟେ କରୁଛି, ଆସିଯାଇଛି କାମକୁ, ପଇସା ନେଇକି ଯିବି, ଖାଲି ଏଇଥିରେ କାମ କରୁଛି। ସେବେଳେ ଯେତେବେଳେ ଆମର ଏଇ ଗୁରୁ ବୈଷ୍ଣବ ଭକ୍ତିଟା ସ୍ୱାଭାବିକ ନ ହବ, ଆମର ଜୀବନ ନଥିଲା ଭଳିଆ ଲାଗେ, ଜୀବନ ନଥିଲା ଭଳି ଲାଗେ। ଆମର ଏଇ ଯେଉଁ ଭକ୍ତିଟା ଗୁରୁ ବୈଷ୍ଣବଙ୍କ ଚରଣରେ ଯେଉଁ ଭକ୍ତି, ଏଇଟା ସ୍ପିରିଚୁଆଲ ସ୍ପିୟର, ସ୍ପିରିଚୁଆଲ ସ୍ପିୟର ଆମର, ଏଇଟା ଆମର ଜୀବନ, ଏଇଟା ଆମର ଜୀବନ, ଏଇଟାକୁ କୌଣସି ଅବସ୍ଥାରେ କିଏ ଛାଡ଼ିପାରିବେ। ଆଉ ଏଇଟାକୁ ଛାଡ଼ିଦେଲା ମାତ୍ରେ ତୁମର ଜୀବନଟା, ଯାହାକୁ ଜୀବନ ବିହୀନ ଗୋଟେ ଲାଗିବ ତୁମକୁ, ଆଉ ସ୍ପିରିଚୁଆଲଟା ଆଧ୍ୟାତ୍ମିକ ଜିନିଷଟା ତୁମକୁ ଆଉ ଜୀବନ ଥିଲା ଭଳିଆ ଲାଗିବନି, ଗୋଟେ ଶୁଷ୍କ ଲାଗିବ। କାହିଁକି ନା, ଯେମିତି ଆମେ ପୂର୍ବରୁ ସବୁ ବର୍ଣ୍ଣନା କରିକି ଆସୁଥିଲେ, ଏ ଆଜି ବି କହୁଥିଲେ ସେ କଥା, ଭଗବାନଙ୍କର ଭକ୍ତକୁ ଯେଉଁମାନେ ପୂର୍ଣ୍ଣ ଅନୁସରଣ କରନ୍ତି, ତାଙ୍କର ଅନୁସରଣ, ତାଙ୍କ ବୁଦ୍ଧିଟା କ'ଣ ରହିଲା, ଅନୁସରଣ ପ୍ରିୟ, ସେମାନେ ଅନୁସରଣ ପ୍ରିୟ ହେଇଗଲେ, ତେଣୁ ଗୁରୁ ବୈଷ୍ଣବଙ୍କର ପୂର୍ଣ୍ଣ ନିର୍ଭର କଲେ। ତେଣୁ ଗୁରୁ ପରମ୍ପରାରେ ଜଣେ ଶିଷ୍ୟ ତାର ଗୁରୁଙ୍କ ଉପରେ ପୂର୍ଣ୍ଣ ନିର୍ଭର କରୁଛି ଆଉ ଅନୁସରଣ କରୁଛି ତାଙ୍କ ବୁଦ୍ଧିକୁ। ତେଣୁ ଭକ୍ତିର ଯେଉଁ ପ୍ରଭାବ ବା କୃପାଟା ଆସେ ଏଇ ପରମ୍ପରା ଦେଇକି ଆସେ। ଇଣ୍ଡିଭିଜୁଆଲ କିଛି ରହିଲା ମାନେ ନିଜର କିଛି ଯୋଡ଼ିଜ କୁହାଯାଏ ଯଥାନୁରୂପରେ, ତେଣୁ କିଛି ଯୋଡ଼ିଛ ମାନେ ସେଠି ଷ୍ଟକ୍ ହେଇକି ରହିବ, ଆଉ କୃପାଟା ଆସିବନି। କାହିଁକି, କୃପାର ଧର୍ମ ହେଲା ସେଇଟା, କାରଣ ସେ ବୁଦ୍ଧିଟା କାହା ପାଖରେ ଆସୁଛି, ଭଗବାନଙ୍କ ପାଖରେ ଆସୁଛି ନା, ତ ସମସ୍ତେ ସେ ଲାଇନ୍ରେ କାମ କରିବାକୁ ପଡ଼େ। ପରମ୍ପରା ହେଉଛି ସିଷ୍ଟମଟା ହେଉଛି ଏଇଆ। ପରମ୍ପରାର ଅର୍ଥ କ'ଣ, ବୁଦ୍ଧିର ପ୍ରଭାବଟା ଭଗବାନଙ୍କ ପାଖରୁ ଆସୁଛି, ଜ୍ଞାନର ପ୍ରଭାବଟା ଭଗବାନଙ୍କ ପାଖରୁ ଆସୁଛି, ସେଇଟା ଯିଏ ଭଗବାନଙ୍କୁ ଅନୁସରଣ କଲେ ଭଗବାନ ଅନୁସରଣ କଲେ କିଏ? ବ୍ରହ୍ମା। ବ୍ରହ୍ମା ପାଖକୁ ଯୋଉ ବୁଦ୍ଧି ଆସିଲା ତାଙ୍କୁ ଅନୁସରଣ କିଏ କଲେ? ନାରଦ। ତେଣୁ ବ୍ରହ୍ମା କୃପା ପାଇଲେ, ସେ କୃପା ପୁଣି କାହା ପାଖକୁ ଆସିଲା? ନାରଦଙ୍କ ପାଖକୁ ଆସିଲା। କାରଣ ନାରଦ ପୂର୍ଣ୍ଣ ଗୁରୁ ଗୁରୁ ବା ପିତାଙ୍କ ବ୍ରହ୍ମାଙ୍କୁ ଅନୁସରଣ କଲେ, ତାଙ୍କ ବୁଦ୍ଧିରେ ଅନୁସରଣ କଲେ, କୃପା ତାଙ୍କ ପାଖକୁ ଆସିଲା। ନାରଦ କହିଲେ କାହାକୁ? ବ୍ୟାସଙ୍କୁ। ସେ ତାଙ୍କୁ ଅନୁସରଣ କଲେ, ଏତେ ପୁରୁଣା ଲେଖିଥିଲେ, ନାରଦ ଆସି କହିଲେ ନା ତୁମେ ଲେଖ ଭାଗବତମ ଲେଖ, ସମସ୍ତେ ଅନୁସରଣ କରିଛି। ତାଙ୍କର ବୁଦ୍ଧିଟା କେବଳ ଅନୁସରଣରେ ଲଗେଇଛି, ବାସ ଏତିକି କୁହାଯିବ। ଯେତେବେଳେ ସେମାନେ ପୂର୍ଣ୍ଣ ଅନୁସରଣ କଲେ ଜଣେ ଭଗବତ କୃପା ପ୍ରାପ୍ତ ବ୍ୟକ୍ତିକୁ, ସେ କୃପାଟା କଣ ହବ? ତାଙ୍କୁ ଦିପଳାଏ। ସେଥିପାଇଁ ଭଗବାନ ଗୀତାରେ ଗୋଟିଏ ୱାର୍ଡ ମାରିଛନ୍ତି ଯେ ଧରିପାରିବ ସେ କେବଳ ହିଁ ବଞ୍ଚିପାରିବ। ବ୍ୟବସାୟ ଆତ୍ମିକା ବୁଦ୍ଧି ଏକ କରୁଣାନନ୍ଦନ। ପ୍ରଥମେ ଯେତେବେଳେ ଆରମ୍ଭ କଲେ ଅର୍ଜୁନ ଗୋଟେ ବାଡ଼େଇଲେ ତାଙ୍କ ବୁଦ୍ଧିକୁ, ଯେତେବେଳେ ତୁ ମନମୋହନ ଗୋଟେ ପଣ୍ଡିତ କଣ, ଆମେ ସାର ସବୁ ଲେଖୁ, ତୁ ମନମୋହନ ପଣ୍ଡିତ ହେଇଯିବୁ କି? ମନମୋହନ ଗୋଟେ କଣ ଲେଖିଦଉଛୁ? ଶୁଣିଛ ନା ନାଇଁ? ଏ ସାର ଟ୍ୟୁସନ ଚାରିଟା ସନ୍ଧ୍ୟା, ଏଇ ଯୋଉ ଖରାଦିନ ଆମର ଚାରିଟାଳିଆ କୋଚିଂ ହୁଏ, ମାଷ୍ଟର ଯିବନି, ଆମେ ଯେତେବେଳେ ହଷ୍ଟେଲ ସବୁ ରହୁଥିଲୁ ମାଷ୍ଟର ଯିବନି, ସେ କହିଦେବ ସେ ଏ ବୁଢ଼ାଟା ଥିଲା ଆମର, ମୁଁ ତା ନାଁ ଆମର ମଲ ପରିଡ଼ା ହବ, ପରିଡ଼ା ହବନି ତା ନାଁ, ବୁଢ଼ାଟା ଥିଲା ହଷ୍ଟେଲରେ, ବହୁତ ବୁଢ଼ା ଯାଇ ଚାଲି ସାରିବ, ସେତେବେଳେ ବୁଢ଼ା ହେଇଯାଇଥିଲା। ଆଉ ଏ ପୁରୁଡ଼ା ମୋର ଆଜି ପକେଇଦେବ ତ ମିଲ୍ଟା, ମୁଁ ଆଜି ରହିବି, ମୋ ପଢ଼ାଟା ସରେନି, ଛୁଆଙ୍କୁ ପାଠ ପଢ଼ିବାକୁ ପଡ଼ିବ, ମୋତେ କୋର୍ସଟା ସାରିବାକୁ ପଡ଼ିବ ମୋତେ। ଆଉ ପ୍ରାୟତଃ ସବୁ ରୁହନ୍ତି, ଆଜି ନହେଲେ ସେ ଛୁଆଙ୍କୁ କହିଦେ ତାଙ୍କ ଘରୁ ଖାଇବାକୁ ନେଇ ଆସିବେ। ସେ ଚାରିଟା ବେଳିଆ ରୁହନ୍ତି କିଏ? ସାର। ଚାରିଟାରୁ ତିନିଟାରୁ ପାଞ୍ଚଟା ବନ୍ଦ ହୁଏ, ତାପରେ ଖେଳିବା ପାଇଁ ଯାଆନ୍ତି। ତିନିଟାରୁ ପାଞ୍ଚଟା ଭିତରେ ସାର ସବୁ ଖାତାକୁ ଚେକ୍ କରିବେ, ଟେକ୍ସ ଦେବେ, ଖାତା ଚେକ୍ କରିବେ, ନିଜେ ବସିବେ, ପଢ଼େଇବେ, ବୁଝିପାର ନ ବୁଝିପାର, ଲେଖିକି ସବୁ ଆଣ, କୋଶ୍ଚିନ୍ ଡାକିବେ, ଲେଖିକି ଆଣ, ଲେଖିକି ଆଣି ତୁ ଭୁଲ ଲେଖିଥିବୁ, ସେଠିକୁ ସାର ଗୋଟେ କଥା କୁହନ୍ତି, ଗୋଟେ ମନକୁ ମନ ପଣ୍ଡିତ ହେଇଯାଉଛି, ମନକୁ ମନ ଗୋଟେ ଲେଖିଦେଇଛୁ, ବାଟେଇବେ ଧରିକି ଆଉ ମନକୁ ମନ କାହିଁକି ନ ଜାଣିଛୁ, ପଚାରିକି ବୁଝିବୁ। ଆମେ ସାରଙ୍କର ଗୋଟେ ସବୁଠୁ ଭଲ ଗୁଣ ଏଇଟା ଥିଲା, ତୁ ଯେଉଁଟା ନ ଜାଣିଛୁ ପଚାରିକି ବୁଝ, ମନକୁ ମନ କାହିଁକି ଲେଖିଲୁ? ବେଶୀ ରାଗନ୍ତି ସେଥିରେ ବାଟାନ୍ତି, ଆଉ ପିଟିଏ ପିଟିଏ ଧରି ଗୋଟେଇକି ବାଟେଇବେ। ସେ ଆଣିଲୁ କରବୀର ଛଟା, ସେ କରବୀର ଗଛ ଲାଗିଥାଏ ପୁରା ଅଫିସ ପାଖରେ, ଆମ ପଟେ ଯାହା ଧରିକା ସେ ଗଧକୁ ଆଜି ବାଡ଼େଇ ତା ପିଠିକି ଫଟେଇବେ, ଆଜି ଯା ପୁରା କରବୀର ଛଡ଼ା ଉପାଡ଼ିକି ଆଣିବେ କରବୀର, କରବୀର ସେଥିରେ ମାଡ ହବ। ସେ ବେଶୀ ତୁ ନ ଜାଣିଛୁ ମତେ, ମୁଁ ତ ମନା କରୁନି ପାଠ ପଢିବା ପାଇଁ, ମୁଁ କହିଲି ମତେ ପଚାରିବୁ, ତୁ ନ ଜାଣିକି ମନକୁ ମନ କାହିଁକି ଲେଖିଲୁ? ଗୋଟେ ଠାସ୍କୁ କୁହନ୍ତି, ଗୋଟେ ଠାସ୍କୁ ମାରୁଛୁ ତୁ, ନାଇଁ ନ ଜାଣିକି ସବୁ ମିଛରେ ମିଛରେ ଲେଖି ପକେଇବ, ତୁ ମୁଁ ତ ଏଠି ବସିଛି ପଢିବା ପାଇଁ ତତେ, ତୁ କାହିଁକି ନ ଜାଣିବୁ? ଏଇଟା କଣ ହେଲା? ଅନୁସରଣ ପ୍ରିୟ ହେଲାନି ସେଇଠି, ସେଇଠି ସେଇଟା ରାଗନ୍ତି, ସେ ଟିଚର ମାନଙ୍କ ଠାରୁ ମୁଁ ଶିଖିଛ, ରାଗି ଯାଆନ୍ତି ସେମାନେ, ଆରେ ଗୋଟେ ଫାଲତୁ ପିଲାଟା ତୁ ପଚାରିକି କହୁଛୁ, ମନକୁ ମନ କାହିଁ କରୁଛ? ଏଇ କୃପାର ପରମ୍ପରାଟା ସେଇଟା ନା ହଉ, ଅତିବୁଦ୍ଧିର କଣ କାମଟା? ଅତିବୁଦ୍ଧିର କାମଟା ହଉଛି ଏଇଟା, ଅତିବୁଦ୍ଧି ଯେତେବେଳେ ଆମର ଅତି ପକ୍ୱ ପରିପକ୍ୱ ବୁଦ୍ଧି ହେଲା, ଆମେ ଅନୁସରଣ ପ୍ରିୟ ହବା। ଭୌତିକ ଅତିବୁଦ୍ଧିକୁ ଏଠି କୁହାଯାଉନି, ଯାହାର ଅତିବୁଦ୍ଧି ହେଇଗଲା ସେ ସିଧା ଆଶ୍ରୟ ନେଇଯିବ ଗୁରୁ ବୈଷ୍ଣବ ପାଖରେ, ତାଙ୍କ ବୁଦ୍ଧିରେ ମୁଁ ଚାଲିବି, ଆଉ ଏତେ ଚିନ୍ତା କରିବିନି ଭବିଷ୍ୟତ କ'ଣ, ଜୀବନ କ'ଣ, କ'ଣ ହେବି, ଭଗବାନ ପାଇବି କି ନାହିଁ, କ'ଣ ମୋର ଗତି ହବ, କେବେ ମରଣ ହବ, କେବେ କ'ଣ ହବ, ସବୁ ମୁଣ୍ଡରୁ ବାହାର କରିଦେବ। ହେଲେ ଭଗବାନ ଗୋଟିଏ ୱାର୍ଡିଂ ବାଡ଼େଇଲେ ଅର୍ଜୁନଙ୍କୁ, ସେଥିରେ ଅର୍ଜୁନ ବୁଝିପାରିଲେ, ଏସବୁ କ'ଣ ଧରିପାରିଲେ, ତଥାପି ସତରଟା ଅଧିକା ଚାଲିଗଲା। ବ୍ୟବସାୟତ୍ମିକ ବୁଦ୍ଧିରେ କହ କୁରୁନନ୍ଦନ, ଡାକିଦେଲା ସାଙ୍ଗେ ସାଙ୍ଗେ ବଂଶ ପରମ୍ପରାକୁ ନେଇକି, ତୁ କୁରୁବଂଶର ଲୋକଟି, ବ୍ୟବସାୟତ୍ମିକ ବୁଦ୍ଧି କ'ଣ କରୁଛୁ? ତୁମର କୁଳ ଗୁରୁ ଅଛନ୍ତି, ତ ଗୁରୁ ବୁଦ୍ଧିରେ ଚାଲିବ ନା? ନିଜ ନିନୁ ମନ କ'ଣ କାମ କରୁଛ? ତୁମର କେତେଟା ଗୁରୁ? ତୁମର ଦ୍ରୋଣାଚାର୍ଯ୍ୟ ଅଛନ୍ତି, ଆଉ କିଏ? କୃପାଚାର୍ଯ୍ୟ ଅଛନ୍ତି, ପିତାମହ ଭୀଷ୍ମ ଅଛନ୍ତି, ସେଥିପାଇଁ ଡାକିଦେଲେ କୁରୁନନ୍ଦନ, ମନକୁ ମନ କ'ଣ ବୁଦ୍ଧି କାମ କରୁଛ? ବ୍ୟବସାୟତ୍ମିକ ବୁଦ୍ଧି ହୁଅ, ସେଇଟା ହଉଛି ପରମ୍ପରାର କୃପା ପାଇବାର ରାସ୍ତା, ଏଇଟା ହଉଛି ସ୍ପିରିଚୁଆଲ ସ୍ପିୟର। ଏ ଶଙ୍ଖଚୂଡ ଭଳିଆ ବୁଦ୍ଧି କଲେ କୃଷ୍ଣ ବଳ ଦେଖୁନାହାନ୍ତି, ମୁଁ ଗୋପିକି ନେଇକି ପଳେଇବୁ, ଏଇଟା ଇଣ୍ଟେଲିଜେଣ୍ଟ କାମ କରୁଛି, ଏଇଟା ସେମିତିକା ଜିନିଷ ନୁହେଁ, ଏ ସୂକ୍ଷ୍ମ ଜିନିଷ। କେବଳ ନିଜର ବୁଦ୍ଧିଟାକୁ ସବୁବେଳେ ସବୁବେଳେ ଚିନ୍ତା କରିବା ଦରକାର, ଆଚାର୍ଯ୍ୟମାନେ କ'ଣ ଶିକ୍ଷା ଦେଇଛନ୍ତି ତାଙ୍କ, ସେଇଟା ବର୍ତ୍ତମାନ ଆମ ଦ୍ୱାରା ହେଇପାରେ ବା ନ ହେଇପାରେ, କିନ୍ତୁ ଆମେ ସେଇଟାକୁ ମାନନ କରିବାକୁ ପଡିବ। ନାଇଁ ପ୍ରଭୁପାଦ କହିଛନ୍ତି, ଗୁରୁଦେବ କହିଛନ୍ତି, ଏଇଟା ମୋର ନ ହେଇପାରିଲା ବୋଲି ମୁଁ କ'ଣ ତାକୁ ଭୁଲିଯିବ ନା କ'ଣ, ହବନି କେବେ, ସେଇଟାକୁ ମୁଁ କରିବି। ଏଇ ଯୋଉ ମାନନଟା ବୁଦ୍ଧିର, ଏଇ ଯୋଉ ପୂର୍ଣ୍ଣ ମାନନଟା, ଏଇଟା ତୁମକୁ ବଳ ଦେବ, ଏଇଟା ହଉଛି କୃପା ପାଇବାର ପଥ ରାସ୍ତା, ନହେଲେ ବିରକ୍ତ ହେଇଯିବେ। ତୁମେ ଦେଖୁନା ତୁମ କଥାଟା, ତୁମେ ଯଦି କିଏ ନ ମାନୁଛି, ତୁମର ଗୋଟେ ହେଲ୍ପର ଅଛି, କଣ ଭାବିଲେ ବୁଝୁଛ କି ନାହିଁ, ତୁମର ଗୋଟେ ହେଲ୍ପର ରଖିଛ ସେ ତୁମ କଥା ମାନୁ, ତୁ କଣ କଣ ଲାଗୁଛି ଚିଡିଯିବ ସାଙ୍ଗରେ, କଣ କଥାଟାକୁ ତୁ ମାନ କାହିଁକି, ତୁମ କଥାଟାକୁ ତୁମେ ଦେଖ, ତୁ ଭଗବାନ ପାଇଁ ତୁମେ ଚିନ୍ତା କରିଯାଇଛ, ଗୁରୁ ବିଷ୍ଣୁଙ୍କ ପାଇଁ ଚିନ୍ତା କରିଯାଇଛ, ତୁମର ସବୁଡ଼ିନେଟା ତୁମର ଯିଏ ଅଧୀନସ୍ଥ ଅଛି ସେ ତୁମ କଥାଟା ମାନୁନି, ତୁମକୁ କେମିତି ଲାଗୁଛି, ତୋ ମୁଣ୍ଡ ନିହା ଲାଗିଯିବ, ମୁଁ କହିକରି ତୁ କାହିଁ କରିବୁନି, ତା ମାନେ କଣ ତୁମେ ମୋ ବୁଦ୍ଧିରେ ଚାଲ କାମଟା ପରଫେକ୍ଟ ହବ। ଏ ଭକ୍ତି ପରମ୍ପରାଟା ସେୟା, ଭକ୍ତି ପରମ୍ପରାଟା ସେୟା ନା, ଆମେ ତ ଗୁରୁ ବିଷ୍ଣୁଙ୍କ କଥା ମାନିବାନି, ସେ ବିରକ୍ତି ହେଉଛନ୍ତି, କୃପାଟା କାହିଁ ମିଳୁନି, ଜଣେ ଏତେ ଭଜନ କରୁଛି, ଏତେ ନାମ କରୁଛି, ଏତେ ମଙ୍ଗଳାରତୀ ଉଠିଲାଣି, ଏତେ ତିଳକ ଲଗେଇଲାଣି, ଏତେ କଲାଣି, କିଛି ତାକୁ କିଛି ମିଳିବନି, ଗୁରୁ ବିଷ୍ଣୁ ବିରକ୍ତ ହେଇଗଲେ ନା, ଏଇଟା ଏଇଟା ବେଶୀ ବୁଦ୍ଧିଆଟା ଦେଖାଉଛି, ଆଉ ବେଶୀ ବୁଦ୍ଧିଆ ଦେଖେଇଲେ କଣ ଭାଇ କଣ କୁହନ୍ତି କୁହା, ବେଶୀ କାକ ବେଶୀ ବୁଦ୍ଧିଆ ବିଷ୍ଠା ଖାଏ, ଇଏ ବର୍ତ୍ତମାନ ହଉଛି ନା, ଆଉ ବେଶୀ ବୁଦ୍ଧି କିଛି ଆମର ଏଠି ଆବଶ୍ୟକ ନାହିଁ, ଆମ ବୁଦ୍ଧିଟା ହଉଛି ପ୍ରକୃତରେ ଶୁଦ୍ଧ ବ୍ୟବସାୟତ୍ମକ ବୁଦ୍ଧି ହବ ଯେତେବେଳେ ଆମେ ସବୁବେଳେ ଗୁରୁ ବୈଷ୍ଣବଙ୍କର କଥାକୁ ଶୁଣିବା, ତାଙ୍କ ଉପରେ ସେଇ ବୁଦ୍ଧି ଉପରେ ଟିକିକି ରହିବା, ମୁଣ୍ଡର ତ କାମ ହେଲା, ଇଣ୍ଟେଲିଜେଣ୍ଟର କାମ ହେଲା, ସେ ବହୁ ବ୍ରାଞ୍ଚ ତିଆରି କରିବ, ଏଟା କଲେ ଭଲ ହବ ମୋର, ଏଟା କଲେ ଭଲ ହବ, ମୁଁ ଏଟା କରିଦେବି, ମୁଁ ସେଟା କରିଦେବି, ଏସବୁ ପାଗଳ ହେଇ ନା, ଏଟା କିଛି କାମ ଦିଏ ନା, କିନ୍ତୁ ଏଇଟା ହାସିବ ମୁଣ୍ଡରେ, କିନ୍ତୁ ତୁମର ପ୍ରାର୍ଥନା ତୁମକୁ ସୁରକ୍ଷା ରଖିବ, ଏଇ ଯୋଉ ବୁଦ୍ଧିର ପ୍ରଭାବଟାକୁ ପ୍ରାର୍ଥନା ରକ୍ଷା କରେ, ଏତିକି ମନେ ରଖ, ତୁମେ ଯଦି ସବୁବେଳେ ଇଚ୍ଛା କରିଦେବ ମୁଁ ଗୁରୁ ବୈଷ୍ଣବଙ୍କୁ ଖୁସି ପ୍ରୀତି ବିଧାନ କରିବି, ତାଙ୍କର ହିସାବରେ ମୁଁ ଚାଲିବି, ତା ସତ୍ତ୍ୱେ ତୁମର ବୁଦ୍ଧିର କାର୍ଯ୍ୟ ହିସାବରେ ସେ କଣ ହଉଛି, ବୁଦ୍ଧିର କାମ ହେଲା ସେ ବିଭିନ୍ନ ବ୍ରାଞ୍ଚ ତିଆରି କରିଦେଉଛି, ଏଟା କଲେ ମୋର ଭଲ ହବ, ଏଇଟା କରିବି, ସେଟା କରିବି, ସେଟା କରିବି, ସେଟା କରିବି, ମୁଣ୍ଡରେ ହଜାର ଜିନିଷ ପଶିବ, କିନ୍ତୁ ତୁମର ପ୍ରାର୍ଥନାଟା ଆଣି ଚାଲିଥିବ ଯେ ମୋତେ ମୁଁ କେମିତି ଆପଣଙ୍କୁ ଅନୁସରଣ କରିବି, ଆପଣଙ୍କୁ ପ୍ରିୟ କାର୍ଯ୍ୟ କରିବି, ଆପଣଙ୍କୁ ପ୍ରସନ୍ନ କରିବି, ଗୁରୁ ବୈଷ୍ଣବ ତୁମକୁ ସକ୍ସେସ କରିବା ପାଇଁ ଦେବେନି, ତୁମର ବୁଦ୍ଧିଟାକୁ ଅଲଗା ଯୋଉ ଡିଜାୟାର ଗୁଡ଼ା କରୁଛ ବା ଅଲଗା ଯୋଉ ବୁଦ୍ଧି ଖର୍ଚ୍ଚ କରୁଛ କରିବାକୁ ଦେବେନି, ସେଥିରେ ତୁମେ ସକ୍ସେସ ହେଇପାରିବନି, କେବେ ସଫଳ ହେଇପାରିବ, ଭଲ ଜିନିଷଟେ ସକ୍ସେସ ହେଇପାରିବନି, ଆଉ ମୋ ଅଭିଜ୍ଞତାରେ ମୁଁ କହୁଛି, ଆଉ ତୁମେ ଭଲ ଜିନିଷଟେ କରିବା ପାଇଁ ଚାହୁଁଥିବ ପାରିବନି, ମୁଁ ଓଡ଼ିଶା ରହିବା ପାଇଁ ମୋର ଇଚ୍ଛା ଆଣିଥିଲା, ମୁଁ ତମେ ଓଡ଼ିଶା ଛାଡ଼ି ପଳେଇଥିଲେ ମାୟାପୁର, ମୁଁ ନା ମୁଁ ଓଡ଼ିଶାରେ ରହିବିନି, ଓଡ଼ିଶାର ମାନେ ମୁଁ କୁଟକାପଟକୁ ଭଲ ପାଏ, ଷ୍ଟ୍ରେଟ୍ ଡିଲିଙ୍ଗସ୍, ମୋ ସାଙ୍ଗରେ କଥା ଷ୍ଟ୍ରେଟ୍ କୁହ, ଭଲ ଭଲ ଖରାପ ଖରାପ ଚୋର ଚୋର ସାଧୁ ସାଧୁ ବାସ, ଏମିତି ଗୋଟେ କହିଦେବ ମୁଣ୍ଡରେ ମୁହଁରେ ଗୋଟେ କହିଦେବ, ପଛରେ ଯାଇ କହିବ, ମୋର ଏଠାରେ ଜୀବନ ସବୁଠୁ ବଡ଼ ଶତ୍ରୁତା ଜିନିଷ, ଓଡ଼ିଆ ଲୋକମାନଙ୍କର ଏଇଟା ଗୋଟେ ଭାରି କଡ଼ୁଆ, ଓଡ଼ିଶାରେ ସେଥିପାଇଁ ସାଧୁ ହେଇକି ସାଧୁତ୍ୱକୁ ପ୍ରତିପାଦନ କରେ ଏଇଟା ବହୁତ ବଡ଼ କଷ୍ଟ, କାରଣ ଓଡ଼ିଆ ଲୋକମାନେ ବହୁତ ଚୁଗ୍ଲିଖୋର, ତୁମେ ଓଡ଼ିଶା ଲୋକ ଏମିତି ଘୃଣା କରୁନି, ଏ ବିଶେଷ ଓଡ଼ିଆ ଲୋକମାନେ ମାନେ ଆମର ବାହାରେ ବୁଲୁଛି ସବୁ ଦେଖୁଛି ସେମାନେ ଏମିତି ନୁହନ୍ତି, ବିଦେଶୀମାନେ ଏମିତି ନୁହନ୍ତି, ବହୁତ ଭଲ, ମୋତେ ବହୁତ ଭଲ ଲାଗେ ବିଦେଶ ଏଇ ଏଇ ଗୁଣ ଦୃଷ୍ଟିରୁ, ସେଟା ତୁମ ସାଙ୍ଗେ ମିଶିଆ ମିଶିଆ ନ ରହିପାରିବେ ତୁମ ସାଙ୍ଗରେ ପଳେଇଯିବେ, ବାସ୍ ସେଠି ରହିକି ଡିଷ୍ଟର୍ବ କରିବେନି, ବିଦେଶୀମାନଙ୍କର ଏଇଟା ଗୋଟେ ଭଲ ଜିନିଷ, ସେ ରହିକି ସୋସାଇଟିରେ କେବେ ଡିଷ୍ଟର୍ବ କେହି କହିପାରିବେନି, ସେଇଠି ରହିବେ ଡିଷ୍ଟର୍ବ କରିବେ ନାହିଁ, ରହିବେ ପଇସା ନେଇଯିବେ ବଦମାସି କରିବେ ନାଇଁ ସେ କରିବେନି, ରହିବେ ତ ଡେଡିକେସନ ଦେବେ, ନ ରହିବେ ତାଙ୍କ ରାସ୍ତାକୁ ପଳେ, ଓଡ଼ିଶାର ଅଲଗା ସ୍ଥିତି, ଓଡ଼ିଶାରେ ବେଶୀ ଏଇ ଯୋଉ ଗସିପିଂ ଜିନିଷଟା ବେଶୀ, ସେଥିପାଇଁ ନା ଓଡ଼ିଶାରେ ରହିବି ନାହିଁ, ଗୁରୁଦେବ ସରୋଜ ଛାଡ଼ିଛନ୍ତି କେଉଁଠି, ମାୟପୁର ମାୟପୁର ପଳେଇବି ସେଠି, ସେଇଠି ରହିବି ସମାଜ ସେବା କରିବି, ଜୀବନଟା କାଟିଦେଲା ଗଲା, କ'ଣ ଧାମ ରହିଲେ ବାସ ଗୁରୁଙ୍କର ଜାଗା, ଦିନ ଗୁରୁଙ୍କର ତ ସେବା କରିବାର ଅଛି, ଆଉ ସେଠି କ'ଣ ରହିପାରିବେନି, ଗୋଟେ ଭଲ ଉଦ୍ଦେଶ୍ୟରେ ଗଲେ ବି ମୁଁ ରହିପାରିଲିନି, ମୋ ଜୀବନ ଅନୁଭବଟା ମୁଁ କହୁଛି, ତୁମେ କେତେ ବି ଚାଲାଖେରେ ତୁମେ କିଛି କାମ କରିବାକୁ ପଡ଼ିବ ନା, ସେତେବେଳେ ମୁଁ ପ୍ରବଚନ ଦେଉଥିଲି ନା କ'ଣ କରୁଥିଲି କିଛି ନାହିଁ, ମୁଁ ଆସିଲେ ମାୟପୁର ସେବା କରି ରହିବି, କଢ଼େଇ ପତ୍ର ପତ୍ର ବୃନ୍ଦାବନ ଆଣିକି ସେଠି ସମାଧି କରିକି ସେ ଘର ତିଆରି କରିକି ଗୋଟେ ବର୍ଷ ଭିତରେ ତିନି ତାଲା ବିଲ୍ଡିଂ କରିକି ମୁଁ କହିଲି ସେଇଠି ରହିବି, ବାସ ହେଲା ସବୁ ଓଲ୍ଟା, ଗୋଟେ ଦିନର ସବୁ ଓଲ୍ଟା ହେ, ବାସ ହେଲା ଫୁଲ୍ ବିଲ୍ଡିଂ ଧର ବାବା, ଜୀବନରେ କୌଣସି ଯୋଜନା ରହିବନି, ବୁଦ୍ଧି ବେଳେ ବେଳେ ଭଲ ବୁଦ୍ଧି ବି ଯୋଉଟାକି ତୁମକୁ ଲାଗୁଛି ଏଥିରେ ମୋର ପରମାର୍ଥ ସିଦ୍ଧି ହବ, କିନ୍ତୁ ସେଇଟା କୃଷ୍ଣଙ୍କର ଇଚ୍ଛା ନାହିଁ, ତୁ ହେଇପାରିବେନି, ଆଉ ତୁମେ ଚାଲା କି କ'ଣ କହିବ, ପ୍ଲାନ୍ ଯୋଜନା କରିବ, ଯୋଜନା କ'ଣ କରିବ, ତୁମେ ଉଠେଇ ଫୋପାଡ଼ିଦେବେ କୃଷ୍ଣ ପାଞ୍ଚ ମିନିଟ୍ରେ, ମୁଁ କୁଆଡ଼େ ବାଟ ପାଇବନି, ମାୟାକୁ ଅଣ୍ଡାଳିଆ ବସିକି ସେସବୁ, ବୁଦ୍ଧି କିଛି ଏଠି କାମ କରିବନି, ଏଠି ଏଠି ଗୋଟିଏ ଜିନିଷ କେବଳ ଏତିକି ତୁମେ ଅନୁସରଣ ପ୍ରିୟ ହୁଅ, ମୁଁ ଯେଉଁଠି ଯିବି ଗୁରୁଦେବଙ୍କର ଗୁରୁକୃଷ୍ଣଙ୍କର ସେବା କରିବି, ତାଙ୍କୁ ତେଣୁ ସେ ତାଙ୍କୁ କୁଆଡ଼େ ନେବେ, ସେଥିପାଇଁ ପ୍ରସ୍ତୁତ ହେଇକି ରହିଥାଉ, ତୁମେ ଭାବନି ମୁଁ ଏଇଟା କରିବି, ମୋର ଏଇଠି ଆସନ ଯେମିତି କୁହନ୍ତି ମୁଁ ଆସନ ଜମେଇକି ରହିବି, ଇଏ ମଠ ମହାନ୍ତଗିରି ଏଠି ନାହିଁ କିଛି ବାପା, ଏ ସ୍ପିରିଚୁଆଲ ଲାଇନ୍ରେ ମଠ ମହାନ୍ତଗିରି ନାହିଁ, ତାଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ, ତେଣୁ ସିଏ କେତେବେଳେ ଉଠେଇବେ, ତୁମେ କେଉଁଠୁ ଫୋପାଡ଼ିବେ, ପୁଣି କେଉଁଠୁ ରଖିବେ, କେଉଁଠୁ ଉଠେଇବେ, କିଛି ନାହିଁ ତୁମ ସ୍ଥିତି, କିନ୍ତୁ ଅନୁସରଣ ପ୍ରିୟ ହେବା ଦରକାର, ଯୋଜନା ବୁଦ୍ଧି ବହୁ ବହୁ ଶାଖା ବୁଦ୍ଧି କିଛି କାମ କରିବନି ଏଥିରେ। ସେଥିପାଇଁ ଏଇଠି ଏଇ ଏଇ ଯୋଉ କୃପା କଥାଟା ଆମେ କହୁଛେ, ପରମ୍ପରାର କୃପାଟା କେମିତି ଆସନ୍ତି, ଜଣେ ଆଉ ଜଣେ ଆଚାର୍ଯ୍ୟଙ୍କ ନିଜ ବୁଦ୍ଧି ଦ୍ୱାରା ଆଉ ଜଣେ ବାସ୍ ଶିକ୍ଷାକୁ ଅନୁସରଣ କରନ୍ତି, ତାଙ୍କର ଆଚାର୍ଯ୍ୟମାନଙ୍କର ପ୍ରଭୁପାଦ ସେମାନେ ବିରକ୍ତ ହେଇଯାନ୍ତି, ଟିକେ କିଛି ଡାଇଭର୍ଟ କରିଦେଲା ମାନେ ପ୍ରଭୁପାଦ ରାଗିଯାନ୍ତି। ଏଇ ଯୋଉ ଆମର ସବୁ ଏଡିଟିଂ ହୁଏ ଭଲ ମନ୍ଦ ହୁଏ, ଯଦି ସବଷ୍ଟିଚ୍ୟୁଟ୍ ୱାର୍ଡ କିଛି ଗୁଡ଼ାକ ପ୍ରଭୁପାଦ ଚେଞ୍ଜ କରିଦିଅନ୍ତି, ପ୍ରଭୁପାଦ ବହୁତ ବିରକ୍ତ ହେଇଯାଏ, ତୁମକୁ କିଏ ରାଇଟ୍ସ ଦ୍ୱାରା ଏଗୁଡ଼ା କରେକ୍ସନ୍ କରିବା। ଏହାଦ୍ୱାରା କ'ଣ ହେବ, ତୁମର ଗୋଟେ କରେକ୍ସନ୍ ମେଣ୍ଟାଲି ଚାଲିଲା, ଗୁରୁଙ୍କୁ କରେକ୍ସନ୍ କରିବା ବୁଦ୍ଧି ଚାଲି ଆସେ, ମୋତେ ନ ପଚାରେ କାଇଁ ଏଇଟା ଚେଞ୍ଜ କରିଦେବେ, କିଛି କରିପାରିବନି। ପ୍ରଭୁପାଦ ଥିଲାବେଳେ ସବୁ ଏମିତି ଗାଇଡ୍ କରନ୍ତି, ସେଥିପାଇଁ ପ୍ରୁଫ୍ ରିଡିଂ ସବୁ କରିସାରିଲା ପରେ, କାରଣ ସେମାନଙ୍କ ଇଂଲିଶ ସେମାନେ ଲୋକ ପ୍ରଭୁପାଦଙ୍କୁ ଦେଇ ଆସିଲେ, ପ୍ରଭୁପାଦ ସବୁ ପଢି ଆସୁ, ପ୍ରଭୁପାଦ ଦେଖନ୍ତି ଏଇଟା ସେମାନେ। ଏଥିପାଇଁ ଆମର ଆଚାର ଶିକ୍ଷା ଗୁଡ଼ାକୁ ଯଥାନୁଯଥା ରୂପେ ରଖିବାକୁ ପଡ଼େ, ବହୁତ ବହୁତ ଜିନିଷକୁ ଯଥାନ ରୂପେ ସବୁ ଜିନିଷକୁ ରଖିବାକୁ ପଡିବ, ଯଥାନ ରୂପରେ ନ ରଖିଲେ ଆଚାର୍ଯ୍ୟମାନେ ପ୍ରସନ୍ନ ହେବେନି। ଆମେ ତ ପ୍ରସନ୍ନ ହେବାନି, ଆମ କଥାଟା ଯେ ନ ମାନୁଛି, ଆମକୁ ବିରକ୍ତି ଲାଗୁଛି, ପାଟି ବନ୍ଦ କରିଦିଅନ୍ତି, ଲୋକ ତମେ ରାଗିଯିବ, ରାଗିଲା ପରେ ଆଉ କ'ଣ କହିବେ, କାହାକୁ କିଛି କହିବେନି, ଯାହା କେମିତି ଘର ଚଳଉଛ ଚଳା ନା କଳା ବୋଲି କଥା ନ ମାନେ କ'ଣ କରିବେ, ତୁମେ କଥା ନ ମାନେ ସ୍ତ୍ରୀ କିଛି କହିବେନି, ପିଲା କିଛି କହିବେନି, ତୁମେ ଯେମିତି ଘର ଚଳୁଛ ଚଳା। ଗୁରୁ ବୈଷ୍ଣବ ସେମିତି ଆମ ପ୍ରତି ହେଇଯାନ୍ତି ନା, ଯେ ତାଙ୍କ କଥା ଆମେ ନ ମାନିବା, ସେ ଚୁପଚାପ ରହିଯିବେ, ଯାହା କରୁଛ କରୁ, ତାର ନିଜେ ତାର କେତେ ଭଜନ କରୁଛୁ କରୁ, ବଞ୍ଚୁ ବଞ୍ଚୁ, ମରୁ ମରୁ, ଉପେକ୍ଷା କରିଦେବେ ଆଉ, ଉପେକ୍ଷା କରିଦେବେ ବାସନାଟା ଆସେ ଆଉ, ବାସନାଟା କେମିତି ଆସେ, ହୃଦୟରେ ଯୋଉ ବାସନାଟା ଆସେ, ଏ ଯୋଉ ଶୁଷ୍କ ଜ୍ଞାନର ବାସନା, ଶୁଷ୍କ ବୈରାଗ୍ୟର ବାସନା ବା ଭୋଗ ବାସନା, ଯେତେ ପ୍ରକାର ଯୋଉ ବାସନା ଆସେ ତାର କାରଣ ହେଲା ଗୁରୁ ଉପେକ୍ଷା, ଗୁରୁଙ୍କର ଯୋଉ କୃପା ଦୃଷ୍ଟିଟା ଆମ ଉପରେ ଆଉ ରୁହେନି, କାହିଁକି ତାଙ୍କ କଥାଟା ଆମେ ମାନୁନି, ତା ଚିନ୍ତା ବି କରୁନେ, ମୁଁ ଏଇଟା ମାନିପାରୁନି ଆଜ୍ଞା, ମୋତେ ଟିକେ ରକ୍ଷା କରନ୍ତୁ, ଉଦ୍ଧାର କରନ୍ତୁ, ଏଟା କରୁନେ, ବରଂ ନିଜ ବୁଦ୍ଧି ଆଗ ଭାବିକି ଆମେ ସବୁ କରି ପକଉଛେ, ବିରକ୍ତି ହେଇଗଲେ, ବିରକ୍ତି ହେଲେ ଉପେକ୍ଷା କଲେ ଏଗୁଡ଼ା ହୃଦୟ ଭିତରେ ଏଗୁଡ଼ାକ ଆସିବ। ଗୁରୁ ପ୍ରସନ୍ନ ହେଲେ ଭକ୍ତି ବିଜୟ ହବନି, କର୍ମ ବିଜୟ, ଗୁରୁଦେବ ଏଟା କୁହନ୍ତି କର୍ମ ବିଜୟ, ଜ୍ଞାନ ବିଜୟ, ଅନ୍ୟ ବିଳାସ ବିଜୟ ଉଦିତ ହୁଏ। ଗୁରୁଙ୍କ ବୁଦ୍ଧି ଯେତେବେଳେ ତାଙ୍କ ହିସାବରେ ଆମେ ନ ଚାଲିଲେ, ଅନ୍ୟ ଅଭିଳାଷ ବିଜୟଟା ଅଛି, ଅନ୍ୟ ଅଭିଳାଷ ବିଜୟ ତା ନାଁ ଦିଆ ହେଇଛି, ହଁ ବୁଝିପାରିବେ ନା, ବିଜୟ କାହିଁକି ନାଁ ଦିଆ ହେଲା, ଜପ କରୁଛେ କି ନାହିଁ, ସେବା କରୁଛେ କି ନାହିଁ, ଭଗବାନଙ୍କୁ ପ୍ରାର୍ଥନା କରୁଛେ, ସବୁ କରୁଛେ, ତା ଫଳଟା କୁଆଡ଼େ ଯିବ, ଅନ୍ୟ ଅଭିଳାଷ ବିଜୟଟା ଉଠିଲା, କର୍ମ ବିଜୟ ଆସିବ, ପୁଣ୍ୟ ପୁଣ୍ୟ କରିବା, ଦାନ କରିବା, ଏସବୁ କର୍ମ ବିଜୟ, ଜ୍ଞାନ ବିଜୟ ଆସିବ, କଲ୍ଟିଭେଟ୍ କରିବି ନଲେଜ, ଗୋଟେ ପଣ୍ଡିତ ହେବି, ଜ୍ଞାନ ବିଜୟ ଆସିବ, କର୍ମ ବିଜୟ, ଜ୍ଞାନ ବିଜୟ, ଅନ୍ୟ ବିଳାସ ବିଜୟ ସୁବୁଦ୍ଧିତ ହବ, ଗୁରୁ ପ୍ରସନ୍ନ ହେଲେ ଭକ୍ତିଲତା ବିଜୟ ହବନି। ଏ ଯୋଉ ଅନ୍ତରରେ ଯୋଉ ଉଲ୍ଲାସ ଆସିବ, ଯୋଉ ଭାବନାଟା ଆସିବ, ଯାହାକୁ ଜୀବନ ଲାଗିବ, ତେଣୁ କେମିତି ଭଗବାନଙ୍କ ସେବା କରିକି ଏ ଜନ୍ମରେ କୃଷ୍ଣଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିକି ସ୍ୱର୍ଗକୁ ମୁଁ ଛାଡ଼ିବି, ଜଗତରୁ ଯିବି, ଗୁରୁ ବୈଷ୍ଣବଙ୍କ ସେବା କରିବି, ଏଇ ଯୋଉ ଭକ୍ତି ବିଜୟର ଯୋଉ ଅଭିଳାଷଟା ଉଦିତ ହବନି, କାହିଁକି ନା ଗୁରୁ ଉପେକ୍ଷା କରିଦେଉଛୁ, ତାଙ୍କ କଥାଟା ମାନୁ, ସେ ପ୍ରଥମ ଅପରାଧରେ କଣ ରଖାଲି ଦେଖୁନା, ହେଠି କେତେବେଳେ ବୈଜ୍ଞାନିକ ପଦ୍ଧତିରେ ସବୁ ଆମର ଶାସ୍ତ୍ର ପୁରାଣରେ ନାମ ଅପରାଧର ପ୍ରଥମ ଅପରାଧ କଣ, ନା ନା ତିନି ନମ୍ବର ଅପରାଧ ସବୁଠୁ ଇମ୍ପୋର୍ଟାଣ୍ଟ ଅପରାଧ ଏଇଟା ନା, ଗୁରୁ ଆଜ୍ଞାକୁ ଅବଜ୍ଞା କରିବା, ଦଶ ଅପରାଧ ଭିତରେ ସବୁଠୁ ବଡ ଅପରାଧ ଏଇଟା, ଦଶଟା ଅପରାଧ କିନ୍ତୁ ଦଶ ଅପରାଧ ଭିତରେ ମୁଖ୍ୟ ଅପରାଧ ଏଇଟା, ତ ସେଠି ତ ଅବଜ୍ଞା କରିଦେଲେ ସବୁ ଅପରାଧ ଲାଗିଯିବ ତମ ପାଖରେ, ଆଉ ଗୋଟେ କଣ ଗୋଟେ ଗୋଟେ କଣ ଲାଗିବ କି, ଗୋଟି ଗୋଟିଏ ଲଗେଇବା ଦରକାର, ଇଏ ତ ଗୋଟିଏ ଗୋଟିଏ କଣ ବୁଝିପାରୁଛ କି ନାହିଁ, ଅନ୍ୟକୁ ଅପରାଧ କଲ ସେ ଗୋଟିଏ ଗୋଟିଏ ବଞ୍ଚିବାର ଅଛି, ଗୋଟେ ଅପରାଧ ଅନ୍ୟ ଦେବା ଦେବୀକି ନିନ୍ଦା କରିଦେଲ, ତାପରେ ତାର ଉପାୟ ଅଛି ତୁମେ, ଏଇଟା ଗୋଟିଏ ଅପରାଧ ଲାଗିଲା, କିନ୍ତୁ ଗୋଟେ ଅପରାଧ ଅଛି ଯୋଉଥିରେ ଦଶ ଅପରାଧ ଲାଗିଯାଉଛି, ସବୁ ତ ସବୁ ତ ଲାଗିବ ସେଥିରେ, ଆଉ କୋଉଥିରେ ଗୁରୁ ଅବଜ୍ଞା ସବୁ ଅପରାଧ ଲାଗିଯିବ, କାହିଁକି ସେ ଅପ୍ରସନ୍ନ ହେଇଗଲେ ନା, ଅପ୍ରସନ୍ନ ହେଇଗଲେ ତ ସବୁ ବିଜୟ ଗୋଟେ ଉଦିତ ହେଲା, କର୍ମ ବିଜୟ, ଜ୍ଞାନ ବିଜୟ, ଅନ୍ୟବିଳାସ ବିଜୟ ଗୋଟେ ଆସିବ, ନଅଟା ଅପରାଧ ତମ ପଛ ପଛ ଗୋଟେଇବ ଆଉ ଯିବ କୁଆଡେ ତୁମେ, ଇଏ ବଡ଼ ସୂକ୍ଷ୍ମ ଜିନିଷଟା ନା, ସେଥିପାଇଁ ସେ ୱାର୍ଣ୍ଣିଂ ଦେଇଦେଉଛନ୍ତି, ଯଶ୍ୟ ପ୍ରସାଦ ଭଗବତ ପ୍ରସାଦ ଗୁରୁମୁଖ ପଦ୍ମବାକ୍ୟ ବାରବାର କାହିଁକି ସବୁ ଜିନିଷଟା ଆମକୁ କୁହାହଉଛି, ତେଣୁ ଏ ଯୋଉ ପରମ୍ପରାର କୃପାଟା କେମିତି ଆସୁଛନ୍ତି, ବଡ଼ ସରଳ ଜିନିଷ କିନ୍ତୁ କ'ଣ କରିବା, ଅପାତ୍ର ଆମେ ଅପାତ୍ର ହେଇଯାଇଛେ ନା, ଆମର ତ ପୂର୍ବର ସଂସ୍କାର ସ୍ୱୀକୃତି କମ, ଆଉ ସେଭଳି ଯାହା କୁହନ୍ତି ଉତ୍ତମ ସଙ୍ଗ ମିଳିଲେ ବି ଯାହା କୁହନ୍ତି ପାତ୍ରତା ନାହିଁ, ସେ ସବୁ ଜିନିଷ ତ ଅଭାବ ରହୁଛି, ଗୋଟେ ଧରିବାଟା ସମ୍ଭବ ହେଇପାରୁନି, କିନ୍ତୁ ପଥଟା ଗୋଟେ ସ୍ପଷ୍ଟ ପଥ ପୁରା, ଦିବା ଆଲୋକ ଭଳି ଗୋଟେ ଉଜ୍ଜଳ ପଥ ପରମ୍ପରାର ଶିକ୍ଷାଟା, ଯେମିତି ତୁମେ ଦେଖୁନ ଏଇଟା ସତ କି ମିଛ, ତୁମେ ଦେଖ ବ୍ୟାଧକୁ, ନାରଦ ଯେତେବେଳେ ବ୍ୟାଧକୁ ଭେଟିଲେ ତାଙ୍କୁ ଯାହା କହିଦେଲେ, କୋଉ ବେଦ ପୁରାଣ ସେ ଜାଣିଥିଲା, ପଶୁକୁ ମାରିଦେବ, ଦଶରତ୍ନାକରଙ୍କୁ ନାରଦ ଯେତେବେଳେ ଭେଟିଲେ ଦେଖୁନ କଣ, ଖାଲି ବୁଦ୍ଧି କଣ ଶୁଣ, ରାମ ମରା ମରା କହେ ମରା, ଏ ଟେଲିଫୋନ କରି ପଚାରୁଥିଲେ ନାରଦ ମନକୁ, ଆଜ୍ଞା ମୋର ମୁଣ୍ଡ କଣ ହଉଛି, ମୋର ଏମିତି ହଉଛି, ମୋର ତାହା ହଉଛି, ମୁଁ କଣ କରିବି, ଇଏ ଆଜିକାଲି ଜିନିଷ ପଚାରୁଛନ୍ତି କି ଆଜ୍ଞା ଅନୁସରଣ ପ୍ରିୟ ହୁଅ, ଆମେ ଗୁରୁଙ୍କୁ ଗୋଟେ ଦିନ ପ୍ରଶ୍ନ ବି କରୁନୁ ଏମିତି କେତେବେଳେ ଇମ୍ପୋର୍ଟାଣ୍ଟ ବୃଦ୍ଧିଟା କୋଉ ପଚାରିବା, ଏସବୁ କିଛି ଆବଶ୍ୟକ ପଡୁନଥିଲା ଆମକୁ, କାରଣ ଗୁରୁଦେବ କହିଛନ୍ତି ସେବାଟା କର, ବାସ ସରିଲା, ଆଉ ଚିନ୍ତା କିଛି କରିବାକୁ ପଡୁନଥିଲା, ଆଉ ସବୁ ଜିନିଷ ଗୁରୁଦେବ ସବୁବେଳେ ସେବା କରୁ, ତୁମେ ଗୁରୁବୈଷ୍ଣବ ସେବା କରି ନା ଠିକ ସେ ନାମ କର, ଆଉ ସବୁ ଜିନିଷ ତୁମକୁ ମିଳିଯିବ, ତୁମକୁ ସବୁ ମିଳିଯିବ, ମାନେ ତୁମେ ସମସ୍ୟାଟାକୁ ତୁମେ ଖାଲି ଫାଲତୁ ଜିନିଷ ହଜାର କଥା ପଚାରିଲେ କଣ ହଉଛି, ଏଇଟା ପଚାରି କିଛି କିଛି କାମ କାମ ଲାଗିବନି, କାରଣ ତୁମେ ପ୍ରାକ୍ଟିକାଲ କିଛି ଇନଭଲ୍ଭମେଣ୍ଟ ହଉନ, ତୁମ ବୁଦ୍ଧିଟାକୁ ତୁମେ ଲଗଉନ ସେଠି, ସେଠି ଗୁରୁଦେବ ସବୁବେଳେ କୁହନ୍ତୁ ତୁମେ ଠିକଣା ନାମ କରୁନ, ମାନେ ତୁମ ବୋଧେ ଶୁଦ୍ଧ ବୁଦ୍ଧି ଆସିବନି, ନାମଟା ଠିକ କରୁନ ତ ଶୁଦ୍ଧ ବୁଦ୍ଧି କେମିତି ଆସିବ, ଆଉ ଶୁଦ୍ଧ ବୁଦ୍ଧି ନ ଆଇଲେ ତ ତୁମେ ସବୁବେଳେ ଗୁରୁଙ୍କୁ ଅବଜ୍ଞା କରିବ, ଗୁରୁକୁ ତ ଅବଜ୍ଞା କଲା ମାନେ ଗଲା ନଅଟା ଅପରାଧ ଲାଗିଗଲା ଆଉ କଣ, ତେଣୁ ଯେ କୃପାର ପରମ୍ପରାଟା କେମିତି ଆସୁଛନ୍ତି, ଭଗବାନ କହିଲେ କାହାକୁ, ବ୍ରହ୍ମାଙ୍କୁ, ବ୍ରହ୍ମ ଦେଖ ଅନୁସରଣ କରିବ, ଭଗବାନ କହିଲେ ଶବ୍ଦ ଆସିଲା ତପ ତପ କହିଲେ ନା ଲଗେ ସାଙ୍ଗେ ସାଙ୍ଗେ ତପ, ସମସ୍ତେ ଶକ୍ତି ତାଙ୍କର ଅଛି, ବୁଦ୍ଧି ଅଛି, କିନ୍ତୁ ଅନୁସରଣ କରୁଛି, ଏଇଟା ହିଁ ହେଉଛି ସ୍ପିରିଚୁଆଲ ଚ୍ୟାଲେଞ୍ଜେସ୍, ଆମର ଯୋଗ୍ୟତା ରହିଛି, ସବୁ ରହିଛି, କିନ୍ତୁ ସବୁଟା ଅନୁସରଣ କରେ, ଯେମିତି ଅର୍ଜୁନଙ୍କର ଯୋଗ୍ୟତା ଥିଲା ଯୁଦ୍ଧ କରିବା ପାଇଁ, କି ସିଏ ଯେମିତି ଚାହୁଁଥିଲେ ସେମିତି ନାହିଁ, ଭଗବାନଙ୍କ ଇଚ୍ଛାରେ ଯୁଦ୍ଧ କରିବା ପାଇଁ, ଏଇଟା ହଉଛି ଆମର ପରମ୍ପରା, କୃପାଟା ଏମିତି ମିଳନ୍ତି ନିଜର ବୁଦ୍ଧି, ସେଥିପାଇଁ ଗୁରୁଦେବ କୁହନ୍ତୁ ତୁମେ କିଛି ଆଡ୍ କରିପାରିବନି, କିଛି ସବଷ୍ଟ୍ରାକ୍ଟ କରିପାରିବନି, ସେଥିପାଇଁ ନହେଲେ ଏଟା ସ୍ପେକୁଲେସନ, ସେ ମନଧର୍ମୀ, ମନଧର୍ମୀ 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 କୁହ, ଆମେ ସବୁ ଶବ୍ଦ ମନଧର୍ମୀଟା, ସେ ଯାହା କରୁଥିବ କିଛି ଯୋଡ଼ି ଦେଉଥିବ, ନାଇଁ ଯୋଡ଼ୁଛ କାହିଁକି ତୁମେ, ତୁମେ କି ଯୋଡ଼ି ପାରିବନି କିଛି, ତୁମେ ଯୋଡ଼ିବନି ଯୋଡ଼ିବନି କି ଛିଡ଼େଇବନି, ଯାହା କୁହାଏ ସେ ହିସାବରେ ଚାଲ, ସେଠି କ'ଣ ଗୋଟେ ରହିପାରିବ, ନିଜ ବୁଦ୍ଧିଟା ଅଛି ନା ପଟକିରି ଲାଗିଯାଇଥିବ, ଆମେ ଜାଣି ନ ଇଚ୍ଛା ନ କଲେ ବି ଲାଗିଯାଇଥିବ, ସେଇଟା ଆସିବ କେମିତି, ସେଇଟା ଏମିତି ଆସିବ ଏଇ ପ୍ରାର୍ଥନାରେ, ଠିକ୍ସେ ଜପ ଭୋଜନ କରିବାକୁ ପଡ଼ିବ, ବାରମ୍ବାର ଗୁରୁ ବୈଷ୍ଣଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, କୌଣସି ବିରକ୍ତ ହେଇଯିବ, ଉପେକ୍ଷା କରିଦେଲେ ଏଗୁଡ଼ା ଅନ୍ୟଭିଳାଶ ବିଜୁଗୁଡ଼ା ଚାଲି ଆସିବ, ଆଉ କୃପାଟା କ'ଣ ମିଳିବ, କୃପା ମିଳିବନି, ତେଣୁ ଏଇ ଯେଉଁ ଆମର ଯେଉଁ ଗୁରୁ ଭକ୍ତିଟା, ଦେବତାମାନଙ୍କର ଗୁରୁ ଭକ୍ତି କଥା ପଡ଼ିଥିଲା, ଅସୁରମାନଙ୍କର ଗୁରୁ ଭକ୍ତି କଥା ପଡ଼ିଥିଲା, ଆମର ଯେଉଁ ଗୁରୁ ଭକ୍ତି ଏଇଭଳି ଏଭଳି ଆମେ ସମ୍ପୂର୍ଣ୍ଣ ବୁଦ୍ଧି ପ୍ରାଣ ମନ ବୁଦ୍ଧି ପ୍ରାଣ ଦ୍ୱାରା ଆମେ କ'ଣ କରୁଛେ, ପୁରା ତାଙ୍କୁ ଫୋକସ୍ କରୁଛେ, ତାଙ୍କ ତାଙ୍କର ଶିକ୍ଷା ତାଙ୍କର ଜୀବନଶୈଳୀ ବାସ୍ ତାଙ୍କୁ ଅନୁସରଣ କରୁଛେ, ଯାହାଦ୍ୱାରା ଆମେ ଶୁଦ୍ଧ, ଏଇଟା ହେଉଛି ଶୁଦ୍ଧ ହେବାର ଉପାୟ, ଆମ ବୁଦ୍ଧି ଦ୍ୱାରା ଆମେ ଶୁଦ୍ଧ ହେଇପାରିବନି, ଆମେ ସବୁ ଜାଣିଛେ, ଆମେ ଏମିତି ବୁଦ୍ଧିଆ ସବୁ ଜାଣିକି ଭୁଲ କରୁଛେ, ଅଜୁଜନ ବାବୁ ଦେବ ଜାଣିନା କି ତୁମେ ସଂସାର କ'ଣ ଜାଣିଛ, ସବୁ ଜାଣିନ, ସମସ୍ତେ ସବୁ ଜାଣିଛ, ସବୁ ଲୋକ ସବୁ ଜାଣିଛନ୍ତି, କରିବେ କାହିଁକି, ନିଜ ବୁଦ୍ଧିଟା ନିଜ ବୁଦ୍ଧିକୁ ଜଣା ଅଛି ଏଇଟା ହଉଛି ଠିକ, କିନ୍ତୁ ସେ ଠିକ କରିବନି, ଏଇଥିପାଇଁ ଆମେ ଗୁରୁଙ୍କୁ ଅନୁସରଣ କରିଛେ, ଆମ ବୁଦ୍ଧି ଦ୍ୱାରା ଆମେ ଯାହା କହିବା ନିଶ୍ଚିତ ଭୁଲ ହବ, ପୁଣି ଗୁରୁକୁ ଗୁରୁଙ୍କୁ ଅନୁସରଣ କରେ, ଗୁରୁ ବୁଦ୍ଧିରେ ଚାଲିଲେ ବି ଭୁଲ ହେଇଯାଉଛି, ଆମର ଭୁଲ କରିବାର ପ୍ରବଣତାଟା ଏତେ, ଆମେ ପରଫେକ୍ଟ ଲୋକ ପାଖରେ ରହିକି ଯେମିତି ସାର୍ କହିଛନ୍ତି ତୁମେ ସେଇଟା ଲେଖିଦେଇଛ, ସାର୍ଙ୍କ କହିବା ସାର୍ ତୁମେ ଲେଖିଦେଇଛ, ଯଦି ସାର୍ ଭୁଲଟା କହିଛନ୍ତି ତୁମେ ଲେଖିଦେଇଛ, ଯଦି ସାର୍ଙ୍କ ହାତରେ ସେ ଖାତାଟା ପଡ଼ିଲା, ଆମେ ସବୁ ଆମେ ଦେଖିଛୁ ଟିଚର ମାନଙ୍କ ପାଖରେ, ଆମେ ସବୁ ଆମେ ହଷ୍ଟେଲ ଥିଲୁ ନା, ସାର୍ ମାନେ ଖାତା ଆମକୁ ଦେଇ ଖାତା ଆଣିଲ, ଖାତା ଆଣିଲ, ସାର୍ ଡାକିକି ଆମକୁ ଦେଖାନ୍ତି, କିରେ ତୁ ତ ପାଠ ପଢ଼ୁଥିଲି, ତୁ ଏଠି ତୋର ଦେଖ କ'ଣ କ'ଣ ଭୁଲ କରିଛୁ, ଦେଖ ଏଇଠି ପୁରା ଦାଗ ମାରି, କାରଣ ଆମେ ତାଙ୍କ ପାଖରେ ରହୁଥିଲୁ ନା, ତାଙ୍କ ସେବା କରୁ, ତାଙ୍କୁ ସାଇକେଲ ଧୋଇଦେବୁ, ତାଙ୍କ ଏଇଠି ତୋ ନମ୍ବର କଟିଲା, ଦେଖନ୍ତୁ ତ ଏଇଠି ଏଇଠି ଏଇଟା ଏଇଠି କଟିଛି, ଏଇଟା ଏମିତି ହେଇଛି, ଆଜିକାଲି ତ ଏମିତି ନାହିଁ, ମାଷ୍ଟର କ'ଣ ନମ୍ବର ଦେଉଛି ଛୁଆ ଜାଣନ୍ତି ନାହିଁ, ଆଉ ଡାକି ସାର ଦେଖେଇବେ, ସବୁ ଦେଖେଇବେ, ବେଳେବେଳେ ସାର୍ କ'ଣ କହିଥିବେ ଭୁଲ କହିଥିବେ, ସାର୍ ଯଦି କିଛି ଭୁଲ ଗୋଟେ କହିଦେଇଥିବେ, ଏମ୍ଆଇଏଲ୍ ବିଶେଷ କରି ସାହିତ୍ୟ ଆଉ ଭୂଗୋଳ ଇତିହାସରେ ଏଗୁଡ଼ା ସବୁ କହିଲା ବେଳେ କେତେବେଳେ ତାଙ୍କର ଗୋଟେ ପାଠରୁ ଖସି ଯାଇଥିବ, ଆମେ ତାକୁ ନୋଟ୍ କରିଥିବୁ, ଯେଉଁ ସବୁ ଖାତା ଥାଏ, କି ଖାତା ଗୋଟେ ଥାଏ, କ୍ୟାମେଲ କ୍ୟାମେଲ ଇଙ୍କ ଥାଏ, ଗୋଟେ କ'ଣ ଗୋଟେ ଖାତା ଥାଏ, ସେ ଲମା ଲମା ଖାତା, ଆମ ଗୋଟେ ସବୁ ଆମେ କିଣୁ, ଖାତା ଲେଖା ହେଇଥିବ, ସାର୍ଙ୍କୁ ଆଣିକି ଦେଖି ଆଉ ନହେଲେ କାଗଜ ସାଧା କାଗଜ ଆଣିକି ବାଇଣ୍ଡିଂ କରିଥିବୁ ସାର୍ଙ୍କୁ ଆଣିଥିବେ ସାର୍ ଆପଣ କହିଥିଲେ ଏଇଟା ଆଜ୍ଞା ଆମେ ଲେଖିଛି ମୁଁ ଲେଖିଛି କହିଥିଲି ହଁ ସାର୍ କହିଥିଲେ ଆପଣ ଦେଖିବ ସାର୍ ଆପଣ କହିଥିଲେ ଏଇଟା ବା ମୁଁ ଲେଖିଛି ଏଇଟା ଯେ ମୁଁ କହିଦେଇଥିଲି ତାର ଏଇଟା ଭୁଲ ହେଇଛି ହଉ ଏଇଟା ଠିକ ଅଛି ତୁମ ସିଏ ଯଦି ଭୁଲ କହିଥିବେ ସିଏ କରେକ୍ସନ୍ କରିଦେବେ କାରଣ ଆମେ ତାଙ୍କ ବୁଝିଲେ ଚାଲିଛେ ନା ସିଏ ତାଙ୍କ ପାସ୍ କରିଦେବେ ଯଦି ତୁମକୁ ଲାଗୁଛି ପରମାର୍ଥ ପଥରେ ଗୋଟେ ଭୁଲ ଭୁଲି ବା ମୁଁ ଗୋଟେ ଭୁଲ କାମ କରିଦେଉଛି ଗୁରୁ ବୈଷ୍ଣବ ଏଇଟା ମୋତେ କହିଛନ୍ତି ମୁଁ କରିଦେଉଛି ତୁମେ ସେ ତ କେବେ ଭୁଲ କରିନଥିବେ ଯଦି ତୁମକୁ ଲାଗୁଛି ତୁମେ ସେଟା କରିକି ଦେଖ ନା ତାର ଫଳ ଟିକେ ତୁମକୁ ମିଳିଯିବ କାରଣ ସେ ତ ଭୁଲ ନୁହନ୍ତି ଯଦି ତୁମକୁ ଭୁଲ ବି ଲାଗୁଛି ତୁମେ ସେଟା କର କିଛି ଆବଶ୍ୟକ ନାହିଁ ଏଟା ତ ଭୁଲ ନୁହେଁ କି ତୁମକୁ ଯଦି ଭୁଲ ଲାଗୁଛି ଆମ ବୁଦ୍ଧି ଯଦି କହୁଛ ନା ଗୁରୁ ବୈଷ୍ଣବ ଏଟା ଭୁଲ କହିଥିବେ ତୁମେ ଏଟା କରିକି ଦେଖ ଭୁଲ ହେଇଥିଲା ଫଳ ତୁମକୁ ମିଳିବନି ଆମ ବୁଦ୍ଧିଟା ଅନୁସରଣ ଜିନିଷ ହବା ଦରକାର ଅନୁସରଣ ପ୍ରିୟ ହେଲେ ସେଥିପାଇଁ ହିଁ ଦଣ୍ଡ ଦେଇଥିଲେ ଗୁରୁ ଏତେ ଗୁଣ ଥିଲା ଏକଲବ୍ୟର ଆଙ୍ଗୁଣ୍ଡଟା କାଟିଦେବାର କଣ କାରଣ ଥିଲା ଜଗତରେ ଏକଲବ୍ୟକୁ ସମସ୍ତେ ପ୍ରଶଂସା କରନ୍ତି କିନ୍ତୁ ଭଗବାନ ଠାକୁର ପୁରା ଏତେ କ୍ରିଟିସାଇଜ୍ ତାଙ୍କୁ କରିଛନ୍ତି ଆମକୁ ପୁରା ରିଜେକ୍ଟ କରାଯିବ ଏକଲବ୍ୟର ଆଇଡିଆକୁ କର୍ଣ୍ଣର ଗୁରୁ ଭକ୍ତି ଏକଲବ୍ୟ ଗୁରୁ ଭକ୍ତି ଜଗତରେ ବହୁତ ଲୋକ ବହୁତ ପ୍ରଶଂସା କରନ୍ତି ଆମର ତାଙ୍କୁ ସବୁଠୁ ରିଜେକ୍ଟ କରାଯାଇଛି କାହିଁକି ସେମାନେ ଗୁରୁଙ୍କୁ ଚ୍ୟାଲେଞ୍ଜ କଲେ ଗୁରୁଙ୍କୁ ଅନୁସରଣ କରିବା ପାଇଁ କେବେ ଚାହିଁଲେନି ଗୁରୁ ମନା କଲେ ନା ତୁମର ତୁମ ପାଖରୁ ଶିଖିପାରିବୁନି କାହା କହିଲେ ସେ ଜବରଦସ୍ତି କେତେ ଟ୍ୟାଲେଣ୍ଟ ଥିଲା ଅସୁର କୋଣ ଥିଲା ଅସୁର ଗୁରୁ ଭକ୍ତି ବେଳା ନିଜ ଟ୍ୟାଲେଣ୍ଟରେ ଲଗେଇଲା ସେ ଗୁରୁ ଜାଣିଦେଲେ କିଏ ଇଏ ଦିନେ ତାର ବିଦ୍ୟା ଦ୍ୱାରା ନଷ୍ଟ ହବ ଯେ ବିଦ୍ୟାଟା ପାଇଛି ବିଦ୍ୟାଟା କଣ କରିବ ବିଦ୍ୟାଟା ଯଦି ଗୁରୁ ମୃତ୍ୟୁ ପ୍ରାପ୍ତ ଜଣ ନ ହେଲା ସେ ବିଦ୍ୟାଟା ତାକୁ ହିଁ ବିନାଶ କରେ କେମିତି କାହିଁକି ବିନାଶ କରିବ କହୁନ ମତେ ବିଦ୍ୟାଟା ତାର ନିଜ ପାଲା ଦେଖିଛ ବାବୁ ଦେବୁ ପାଲା ଦେଖିଛ ପାଲା ଗାୟକ ତାର ପଢିଦେଲା କୋଉଠୁ ପଢିଦେଇଛି ସେ ରୁକ୍ମିଣୀ ହରଣ ହଉଛି ଏଟା ହେଲା ସେଟା ହେଲା ସେ ଖାଲି ଗୋଟେ ପଢିଦେଇକି ନିଜକୁ ନିଜେ ସେ ପାଲାବାଲା କଣ କରନ୍ତି ସେ ଆଉ ଗୋଟେ ପାଲାବାଲା କଣ କହିଛି କାରଣ ତା ଦେହରେ ପ୍ରଶ୍ନ ଆସିବ ନା ସମସ୍ତଙ୍କର ଗୁରୁ ଅଛନ୍ତି ତେଣୁ ଗୁରୁଙ୍କ ପାଖରେ ପାଠ ପଢିକି ତା ସୂତ୍ରଟାକୁ ସେସବୁ ଜାଣିଥିବେ ତେଣୁ ଯେତେବେଳେ ଚ୍ୟାଲେଞ୍ଜ ଆସିବ ସେ ତାକୁ ନିଜ ବିଦ୍ୟା ପଢିଥିବ ଏଇ ନିଜ ବୁଦ୍ଧି ତୁମକୁ ଖାଇଦେବ ଇଏ ସେ କଣ କଲେ ଗୁରୁଙ୍କ ପାଖରେ ଆଉ ପଢିଲେନି ଏବଂ ଏକଲବ୍ୟ ଗୁରୁ ମନା କରିଦେଲେ ମନା କରିଦେଲା ପରେ ଏକଲବ୍ୟ ଯୋଉ ବିଦ୍ୟାରେ ରଖିଲେ ଏଇ ବିଦ୍ୟାଟା କଣ ହବ ଦିନେ ଏକଲବ୍ୟର ବିନାଶର କାରଣ ହବ ଏଟା କିଏ ଜାଣିଦେଲେ ସେଥିପାଇଁ ସେ କହିଲେ ଆଙ୍ଗୁଠା କା ଲୋକ କଣ କହିବେ ଏଇ ଅର୍ଜୁନକୁ ବଡ କରିବା ପାଇଁ କଥା ଦେଇଛନ୍ତି ବୋଲି ଆଙ୍ଗୁଠା ନାଇଁ ନାଇଁ ସେଥିପାଇଁ ନୁହେଁ କାରଣ ସିଏ ତାର ଯିଏ ଗୁରୁଙ୍କର ବିଚାରକୁ ଗ୍ରହଣ କରୁନି ବୈଷ୍ଣବ ହିଂସାଟା ତାର ଏବେଠୁ ହିଂସା ଆସିଲାଣି ଯେ ମୁଁ ଅର୍ଜୁନଙ୍କୁ ବଡ କରିବି ଆଜଣ ଯଦି ଜାଣିଦେଲେ ଅର୍ଜୁନ ତ ଯେମିତି ଭଗବାନଙ୍କର ସଖା ତେଣୁ ଯାହାର ଏବେଠୁ ଏନଭିୟସ୍ ମେଣ୍ଟାଲିଟି ଆସିଲାଣି ଏଟା ତ ବିନାଶର କାରଣ ହବ ଆଉ ତଥାପି ଆଙ୍ଗୁଠି କାଟିଦେଲା ପରେ କାହା ପକ୍ଷରେ ଯୋଗ ଦେଲେ ଦୁର୍ଯ୍ୟୋଧନ ପକ୍ଷରେ ଯୋଗ ଦେଲା ଆଙ୍ଗୁଠି ଥିଲେ କଣ କରିଥାନ୍ତା ସିଏ ଦେଖୁନା ଆଙ୍ଗୁଠି କଟା ହେଇଗଲା ପରେ ବି ଯାଇ ଦୁର୍ଯ୍ୟୋଧନ ପକ୍ଷରେ ଯୁଦ୍ଧ ଦେଲେ ଆଉ ଭଗବାନ ତାକୁ ମାରିଲେ ଯଦି ସେ ଗୁରୁଭକ୍ତ ହେଇଥାନ୍ତା ଯୁକ୍ତି କେବେ ଯୁକ୍ତି କରିଥାନ୍ତା ସେ ଗୁରୁଭକ୍ତ ନା ଗୁରୁଭକ୍ତ ହେଇଥିଲେ କେବେ ସୁଦର୍ଶନ ଚକ୍ର ତାଙ୍କୁ ମାରିପାରିନଥାନ୍ତି ବାସ୍ କଟିଯାଏ ସବୁ ସିଏ ଯଦି ଗୁରୁଭକ୍ତ ହେଇଥାନ୍ତେ ତାହେଲେ କେବେ ବି ସୁଦର୍ଶନ ଚକ୍ର ତାଙ୍କୁ ବୋଧ କରିପାରିନଥାନ୍ତା ଭଗବାନ ତାକୁ ମାରିନଥାନ୍ତେ ଏଇ ଏକଲବ୍ୟର ଗୁରୁଭକ୍ତିକୁ ଆମେ ରିଜେକ୍ଟ କରାହେଲା କାହିଁକି ଅନୁସରଣ ପ୍ରିୟ ହେଲା କର୍ଣ୍ଣ ସେୟା ବିନାଶର କାରଣ ହେଲା କର୍ଣ୍ଣ କାହାକୁ ଚାଲିଲା ପରଶୁରାମ ନାଇଁ ପ୍ରଥମେ ଦ୍ରୋଣାଚାର୍ଯ୍ୟଙ୍କୁ ଯାଆନ୍ତୁ ଜଣେ ଶିକ୍ଷା ନେବା ପାଇଁ ଇଏ ମନା କରିଦେଲେ ସୁତପୁତ୍ର ଏଠି କେବଳ କ୍ଷତ୍ରିୟ ମାନେ ନେବେ ସେଠୁ ଯାହା ରାଗି ବ୍ରାହ୍ମଣ ବୋଲି ପରିଚୟ ଦେଇକି ରହିଲା ଦେଖୁନା ଅନୁସରଣ ପ୍ରିୟ ହେଲାନି ସେଠି ଅଭିଶାପ ନେଇକି ମୁଣ୍ଡ ଧରିକି ଆସିଲା ଅନ୍ୟବେଳେ ସେ ବିଚାର ଆସିବ ଆଉ ଯିବ କୁଆଡ଼େ ପ୍ରତାରଣାର ଏଇଟା ପଥ ନୁହେଁ ନା କର୍ମ ବିଜୟ ଜ୍ଞାନ ବିଜୟ ଅନ୍ୟ ଅଭିଳାଷ ବିଜୟ ଆସିକି ପହଞ୍ଚିବ ଗୁରୁ ପ୍ରସନ୍ନ ନହେଲେ ଅନୁସରଣ ପ୍ରିୟ ନ ହେଇପାରିବେ ସ୍ପିରିଚୁଆଲ ସ୍ପିୟର ଏଇ କଥାଟା ପଡ଼ିଥିଲା ଆଜି ଗୁରୁ ଦେବତାମାନଙ୍କର ଗୁରୁଭକ୍ତି ଅସୁରମାନଙ୍କର ଗୁରୁଭକ୍ତି ଆମର ଗୁରୁଭକ୍ତି ଭିନ୍ନ ଏଠି ପୁରା ସ୍ଥିତିଟା ଅଲଗା ପୁରା ଅନୁସରଣ କରିକି ଯିବାକୁ ପଡ଼େ ଗୋଟେ ଯେମିତି ଯାହା କୁହନ୍ତି ପାଇପ୍ର ପାଣ୍ଟାସ୍ ପାଇପ୍ ଭିତରେ ଦେଇ ପାଣି ଆସୁଛି ନା କିନ୍ତୁ ପାଇପ୍ କେବେ କହୁନି ଯେ ମୁଁ ସପ୍ଲାଏ କରୁଛି ବାସ୍ ସେ ତାର କାଳେ ରେଡି ହେଇକି ତାର ରହିଛି ପାଣି ଆସିଲା ତ ଆସିଲା ବନ୍ଦ କରିଦେଲେ ତ ବନ୍ଦ କରେ ଆମର ବୁଦ୍ଧିଟା ସେମିତି ସେମିତି ହେଲେ କୃପାଟା ଆସ। କୃପାଟା କ'ଣ ଏମିତି ଜିନିଷ ଚାଲି ଆସିବ କାହାକୁ ଦେଇ ହବନି। ଆଉ ଇଏ ନହେଲେ ପକା ବନେଇବା କାମ ନିଜ ବୁଦ୍ଧିଆ ହେଲେ ଯେମିତି ଶଙ୍କଚୂଡ଼ ବୁଦ୍ଧିଆ ହେଇଗଲେ ଆଉ କୃଷ୍ଣ ବଳରାମ ମତେ ଜାଣିପାରୁନା ଦେଖିପାରୁନାହାନ୍ତି ଆଉ। କିନ୍ତୁ ଗୋପୀମାନଙ୍କୁ କାଲି ଶୁଣୁଥିଲେ ମହାଯଷ୍ଟି ଧରିକି ସ୍ପର୍ଶ ଗୋପୀଙ୍କୁ କରିନାହାନ୍ତି, କୃଷ୍ଣ ବଳରାମ କାଳେ ଚାଲି ଆସିବେ ତାଙ୍କୁ ଭୟ ଦେଖାଉଛନ୍ତି, ଗୋପୀମାନଙ୍କୁ ଭୟ ଦେଖି ଉତ୍ତର ଦିଗକୁ ନେଇ ନେଇ ଯାଉଛନ୍ତି। ହା ରାମ ହା କୃତ କୃଷ୍ଣ ବୋଲି ଏମାନେ ଚିତ୍କାର କଲେ। ଏ ସମୟରେ କୃଷ୍ଣ ବଳରାମ ତାଙ୍କ ପାଖକୁ ଯାଉଛନ୍ତି ତାଙ୍କୁ ଉଦ୍ଧାର କରିବା ପାଇଁ। କୃଷନ୍ତମ୍ କୃଷ୍ଣ ରାମେତି ବିଲୋକ୍ୟ ସପରିଗ୍ରହମ୍ ଯଥା ଗାଦସ୍ୟନାଗ୍ରସ୍ତା ଭ୍ରାତରା ଅନ୍ୱଧାବତ ଅନ୍ୱଧାବତମ୍। ସେତେବେଳେ ଦୁଇ ଭାଇ ନିଜର ଆତ୍ମୀୟ ଗୋପୀଗଣଙ୍କର ହେ କୃଷ୍ଣ ହେ ରାମ ଏ ରୂପ ବିଳାପ ଶ୍ରବଣ କରି ଗୋରକ୍ଷକ ଯେପରି ବ୍ୟାଘ୍ର କର୍ତ୍ତୃକ ଗୃହୀତ ଧେନୁଗଣଙ୍କୁ ମୋଚନ ନିମିତ୍ତ ପଶ୍ଚାତ ଧାବନ କରନ୍ତି ସେରୂପ ସେମାନଙ୍କର ଯେମିତି ଗୋରକ୍ଷକ ବ୍ୟାଘ୍ର କବଳରୁ ଗୋମାତାଙ୍କୁ ରକ୍ଷା କରିବା ପାଇଁ ଧାବମାନ ହୁଅନ୍ତି, କୃଷ୍ଣ ବଳରାମ ସେଭଳି ଧାଇଁଲେ ଶଙ୍କଚୂଡ଼ଙ୍କ ଧାଇଁଲେ ଗୋପୀମାନଙ୍କୁ ରକ୍ଷା କରିବା ପାଇଁ। ଗୋପୀମାନେ ତ ଭୟ ବିହଳ ହେଇଯାଇଛନ୍ତି। ଏହାପରେ ତୁମେ ଭୟ କର ନା, ଏହିଭଳି ଭାବରେ ଅଭୟବାଣୀ ଉଚ୍ଚାରଣ କରି କରି ଦୁଇଜଣ ଶାଳଭୃକ୍ଷ ହସ୍ତରେ ଧରି ମହାବେଗରେ ସତ୍ୱର ମହାବେଗରେ ଶୀଘ୍ର ଏହି ଅଧମ ଗୁହ୍ୟଙ୍କ ନିକଟରେ ଉପସ୍ଥିତ ହେଲେ। ଭଗବାନ ଶ୍ରୀକୃଷ୍ଣଙ୍କର ତାଙ୍କର କ'ଣ, ତେଣୁ ଦୁଇ ଭାଇ ଯେତେବେଳେ ଯାଉଛନ୍ତି ସେମାନେ ଯେତେବେଳେ ଚିତ୍କାର କରୁଛନ୍ତି ଗୋପୀମାନେ ଆମକୁ ରକ୍ଷା କର ଆମକୁ ରକ୍ଷା କର, ଯୋଉଟା ଶାଳ ବୃକ୍ଷ ଏଥିରୁ ଜଣାପଡ଼ୁଛି ବୃନ୍ଦାବନରେ ଶାଳ ବୃକ୍ଷ ବି ଥିଲେ, ସବୁ ବୃକ୍ଷ ଥିବେ ବୃନ୍ଦାବନ ଶାଳ ବୃକ୍ଷ ତ ମୁଖ୍ୟତଃ ଜଙ୍ଗଲ ଏରିଆରେ ନା କ'ଣ ବୋଲିବ, ତୁମର ଗୋଟେ ଶାଳ ଗଛ ଏଠି ହଉଛି ହବନି, ପାଣି ତା ମୂଳରେ ଚେରରେ ପାଣି ଲାଗିଲା ମାନେ ମରିଯିବ, ଶାଳ ବୃକ୍ଷ ହବନି। ଶାଳ ମହୁଲ ଭଗବାନଙ୍କର ତ ବିଚିତ୍ର ସୃଷ୍ଟି, ପାହାଡ଼ରେ କେଉଁ ଗଛ ରହିବେ, ଜଙ୍ଗଲ ଏରିଆରେ କେଉଁ ଗଛ ରହିବେ, ସବୁଆଡ଼େ ସବୁ ଗଛ ସବୁ ରଖିଛନ୍ତି ବ୍ୟବସ୍ଥା କରିକି ଆଉ। ଏଠି ନଡ଼ିଆ ନଡ଼ିଆ ରହିବ କ'ଣ ଆମର ସେଇଟା ଖଜୁରୀ ତାଳ ଏସବୁ ଆମ୍ବ ପଣସ ଏସବୁ ପାଣିରେ କିଛି ହବନି, କିନ୍ତୁ ବୃନ୍ଦାବନରେ ତାଳ ଗଛ ଥିଲା ବୋଲି ଜଣାପଡ଼ୁଛନ୍ତି, ସରି ତାଳ ବି ଥିଲା ତାଳ ପାଣି ଥିଲା ଆଉ ଶାଳ ବୃକ୍ଷ ବି ଥିଲା, ଏଠି ଶାଳ ହସ୍ତ ଶାଳ ବୃକ୍ଷ ଦୁଇଟା ଗଛ ସେଟା ଉପାଡ଼ିଲେ ଦୁଇ ଭାଇ, ଏମିତି ବୃକ୍ଷ ମାନେ ଛୋଟ ଛୋଟ ସାଇଜର ବୃକ୍ଷ ହେଇଥିବ ଲାଠି ଭଳି ହେଇଥିବେ ଦୁଇ ଜଣ ଭଗବାନ ମା ଭ୍ରଷ୍ଟ ଭୟ କର ନା ଭୟ କର ନା ଅଭୟ ପାଣି ଦେଇକି ଚାଲିଲେ ତାଙ୍କ ପଛରେ। ଜୀବକୁ ଅଭୟ କେବଳ ଭଗବାନ ଦେଇପାରିବେ, ଉଦ୍ଧାର ସିଏ ହିଁ କରିପାରିବେ। ଯେମିତି ବର୍ତ୍ତମାନ ଦେଖୁଛେ ନା ସମଗ୍ର ସଂସାର ବର୍ତ୍ତମାନ ଭୟ ଭୟଭୀତ, କ'ଣ କରୋନା 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 କରୋନା, ସେ କ'ଣ ତା ନାଁଟା ବି ତାର ନାଁର କ'ଣ ଯଥାର୍ଥତା ଅଛି ମୁଁ କିଛି ବୁଝିପାରୁନି, ତାକୁ ଯେତିକି ଡକା ହେଲାଣି ହରେ କୃଷ୍ଣ ଡାକିଥିଲେ ମଣିଷ ଯେତିକି ଲାଭ ପାଇଥାନ୍ତା, ଗୋଟେ ବୈଜ୍ଞାନିକ ଗୋଟେ ନାଁ ଦେଇଦେଉଛନ୍ତି ତାର ତାର ଗୋଟେ ଚାଲିଲା ତା ନାଁ ଗୋଟେ କରୋନା କ'ଣ ତାର କ'ଣ ଥିବ ତାର କ'ଣ କ'ଣ ରିସର୍ଚ୍ଚ କରିକି ଗୋଟେ ଦେଉଛନ୍ତି, ଯେମିତି ସବୁ ବାତ୍ୟା ନାଁ ଦେଇଦେଉଛନ୍ତି ସେଟା ଗୋଟେ କ'ଣ ସେ ଜୀବାଣୁ ତା ନାଁ ଗୋଟେ କରୋନା ଭୂତାଣୁଟା ତା ନାଁ ଗୋଟେ ସୃଷ୍ଟି କରିଦେଇଛନ୍ତି, ତାକୁ ସମସ୍ତେ ବୁଝୁଛନ୍ତି ସମସ୍ତେ ଭିତରେ ତ୍ରସ୍ତ, କିଏ ରକ୍ଷା କରିପାରିବ କିଏ ବର୍ତ୍ତମାନ ଯୋଉ ସମସ୍ୟା କିଏ କାହାକୁ ରକ୍ଷା କରିପାରିବ କିଏ ନାହିଁ, ମଣିଷ ବର୍ତ୍ତମାନ ଦେଖ ଚାରିଟା ବେଳେ ସେ ପିଲା ଫୋନ କରିଲା ତାକୁ ସବୁ ବୁଝାଉଥିଲି ମୁଁ ଦେଖେ ଏ ଯୋଉ କରୋନା କଥା କହୁଛ ଏଇଟା ଗୋଟେ ନୂଆ ଜିନିଷ ନୁହେଁ, ଲୋକମାନେ ଆଗରୁ ମରୁଥିଲେ, ମୋର ଛୋଟ ପିଲାର ମାମଲା ଅଛି ସବୁ ଯୋଉ ହୁଏ କ'ଣ ଏଇଟା ହଇଜା ହଇଜା ହୁଏ ବସନ୍ତ ହୁଏ ହାଡ଼ଫୁଟି ହୁଏ, ହାଡ଼ଫୁଟି ମରିଯାନ୍ତି ନା ଲୋକ, ବସନ୍ତ ମିଳିମିଳା ଏତେ କ'ଣ ଲୋକ ମରୁନଥିଲେ, ମହାମାରୀଟା ହଉଥିଲା ଆଉ, କିନ୍ତୁ ଲୋକମାନଙ୍କର ଗୋଟେ ଜିନିଷ ଥିଲା ଲୋକମାନେ ବୁଝୁନାହାନ୍ତି, ଯେତେବେଳେ ଦେବତାମାନେ ଅସନ୍ତୁଷ୍ଟ ହୁଅନ୍ତି ଯଜ୍ଞ କର୍ମ ଗୁଡ଼ା ହୁଏ ନା, ସେ କୋରାପୁଟର ସେ ଜଣେ ଭାଗବତ ସପ୍ତାହରୁ ଯାଇ ଯାଏ ଜୟପୁରକୁ ସେ ଗୋଟେ କୋରାପୁଟର ଜଣେ ସେ ସାର ଭକ୍ତ ସେ ମୋତେ ଗୋଟେ କଥା କହିଥିଲେ ଆମର ସବୁବେଳେ ସେଟା ମନେ ପଡ଼େ, ତାହେଲେ ପୂର୍ବକାଳରେ ରାଜାମାନେ ଯଜ୍ଞ କରିକି ଘିଅ ପୋଡ଼ିକି ବାୟୁମଣ୍ଡଳକୁ ଶୁଦ୍ଧ କରୁଥିଲେ, ବର୍ତ୍ତମାନ ରାଜାମାନେ ଫ୍ୟାକ୍ଟ୍ରି ତିଆରି କରିକି ବାୟୁମଣ୍ଡଳକୁ ଦୂଷିତ କରୁଛନ୍ତି, ଯଜ୍ଞ କରୁଥିଲେ ନା ଯଜ୍ଞ କର୍ମ ହଉଥିଲା ଘଷି ସବୁ କାଠ ଜାଳ ଜାଳୁଥିଲେ ବାୟୁମଣ୍ଡଳରେ ଜୀବାଣୁ ମାନେ ସୁସ୍ଥ ଜୀବାଣୁ ମାନେ ସବୁ ରହୁଥିଲେ ସେଇଟା ଏଇ କରୋନା ଯେମିତି ବୈଜ୍ଞାନିକ ମାନେ କହୁନାହାନ୍ତି ଏଇ ଏଇ ଜୀବାଣୁଟା ଭୂତାଣୁଟା ଥିଲା ନଥିଲା ବୋଲି ନୁହେଁ ଜିନିଷ ନୁହେଁ ସେ ବାଦୁଡ଼ି ଦେହରେ ଆସୁ ଯାହା ଦେହରେ ଆସୁ ବାଦୁଡ଼ି କଣ ମରୁନଥିଲା କି ବାଦୁଡ଼ିଆ ଖାଆନ୍ତି ବାଦୁଡ଼ି ମାଂସ ଖାଆନ୍ତି ବାବୁଲାଙ୍କୁ ମୁଁ ଛୁଆଟା ଜାଣିଛି ସେଟା ବେଶୀ ଖାଆନ୍ତି ଭଲ ଲାଗେ ତାକୁ ଆଉ ଝିକଣ ଜୀବାଣୁ ନଥିଲା କି ଥିଲା ସେ ଭୂତାଣୁ ଗୁଡା ଥିଲେ ସବୁ ବର୍ତ୍ତମାନ ବାୟୁମଣ୍ଡଳ ଶୁଦ୍ଧ ନାହିଁ ସବୁ ନେଗେଟିଭ ଇଏ ହେଲା ନା ଏ ପଲିଥିନ ବାହାରିଲା ପଲିଥିନ ପୋଡ଼ିବେ ଏ ବମ୍ ଗୁଡା ବ୍ଲାଷ୍ଟିଂ କରିବେ ସବୁ ଗୋଳା ବାରୁଦ ଉପରେ ବର୍ତ୍ତମାନ ଯାହା ଗୁରୁଦେବ କହୁଛନ୍ତି ଗୋଳା ବାରୁଦ ଉପରେ ବର୍ତ୍ତମାନ ବିଶ୍ୱ ଥୁଆ ହେଇଛି ଏହା ଯୁଦ୍ଧ କଣ ସବୁ ଯିବା ଲକ୍ଷ ସେ ଗୋଟେ ନିଗିଡ଼ି ପାଖରେ ଯୋଉ ମନ୍ଦିର ଦିନର ସେ ଗୋଟେ ଗୋଟେ ଜାଗାରେ ଦେଖେ ସେ ପାଖରେ ପାହାଡ଼ଟା ଅଛି ତାଙ୍କର ଗୋଟେ ବେସ୍ ଅଛି ଯୋଉ ବମ୍ ଗୁଡା ତିଆରି କରାଯାଏ ଆର୍ମିର ଆର୍ମିର ସବୁ ବମ୍ ଗୁଡା ଷ୍ଟକ୍ କରି ରଖାଯାଇଛି ଖାଲି ଫୁଟୁଥିବ ମୁଁ ସେ ଜଣେ ଭକ୍ତି ପୁଜିଲି ଏଇଟା ଫୁଟୁଛି କଣ ଏଇଟା କିଛି କଣ ଏଇଟା କଣ ଭାରି ବନ୍ଧୁକ ଗୁଳି ଭଳିଆ ଫୁଟୁଛି ନାଇଁ ତାଙ୍କର ସବୁ ଟେଷ୍ଟ କରାହଉଛି 6 ମାସ ହେଇଗଲା ସେ ବମ୍ଟା କାମରେ ଲାଗୁନି ତିଆରି କରାହବ ତାକୁ ପୁଣି ଫୁଟା ହେଇକି ତ ଡିସ୍ପୋଜ୍ କରାସ ନଷ୍ଟ କରାହବ କେତେ ଟଙ୍କା ଖର୍ଚ୍ଚ ହଉଛି କେତେ ବାୟୁମଣ୍ଡଳ ନା କାଳା ଯୁଦ୍ଧ ହେଇଯିବ ନା କାରଣ ବର୍ଷେ 2 ବର୍ଷ 3 ବର୍ଷ ରଖାହବ ଷ୍ଟକ୍ କରି ବମ୍ ସେ ବମ୍ଟା ଖରାପ ହେଇଯିବ ନା ତା ଫୁଟା ହବ ଘୋଡ଼ା ବାରୁଦ ଉପରେ ଆଗରୁ କଣ ରାଜାମାନେ ଘୋଡ଼ା ରଖୁଥିଲେ ହାତୀ ରଖୁଥିଲେ ନା କଣ ପଦାତିକ ରଖୁଥିଲେ କିଛି ପରିବେଶ ନଷ୍ଟ ହୁଅନ୍ତି ତ ଯୁଦ୍ଧ କରିବାର ଅଛି ହାତ ଘୋଡ଼ାର ଯୁଦ୍ଧ କର ପ୍ରକୃତି ଖାଇଦେଲେ ଆଉ ସବୁଠୁ ବଡ ଜିନିଷ ହେଲା ପୁରୁଷକୁ ବି ଭୁଲିଗଲେ ପ୍ରକୃତିକୁ ନଷ୍ଟ କରିଦେଲେ କିଛି ନାହିଁ ପ୍ରକୃତିରେ ପୁରାଇବେ ଗାଡି ଫାଡ଼ି ଡିଜେଲ ଫିଜେଲ ଗୁମାତାଙ୍କୁ ଆଉ ନାହିଁ ଚାଷ ନାହିଁ କିଛି ନାହିଁ ପ୍ରକୃତି ଖାଇଦେଲେ ଆଉ ପୁରୁଷକୁ ଭୁଲିଗଲେ ଆଗରୁ କଣ କରନ୍ତି ଲୋକ ମିଳିମିଳା ହେଲେ ହାଡ଼ପିଟି ହେଲେ ଠାକୁରାଣୀ ପାଖକୁ ଯିବେ ଗାଁରେ ବସି କୀର୍ତ୍ତନ କରିବେ ଠାକୁରାଣୀ ପାଖକୁ ଯିବେ ଦେବୀ ପୂଜା କରୁଥିଲେ ବର୍ତ୍ତମାନ କରୋନାରେ କିଏ ଦେବୀ ପୂଜା କରି ଡାକିଲା ଦେଖିବା କିଏ ବିଶ୍ୱାସ କରୁଛନ୍ତି ସିଧା ମେଡି କଣ ଏଟା କିଏ ଜାଣୁ ନ ଜାଣୁ କଣ ଖାଇଦେଲାଣି ସେ ଯୋଉ ପାରାସିଟାମଲ ଆଉ କଣ ସେଟା ଗୋଟେ ଖାଇ ପକଉଛି ଆଗେ କିଏ କିଏ କାହାକୁ ତୁ ଦେବା ଦେବାଦେବୀ ପୂଜା କର ତୁ ବଞ୍ଚିବୁ କିଏ ହିଁ ବର୍ତ୍ତମାନ ବିଶ୍ୱାସ କରିବି ନାଇଁ ରକ୍ଷକ ଯେ ଭଗବାନ ଯେ ମୃତ୍ୟୁଟା ଆମର ହବନି ବୋଲି କିଛି ମାନେ ନାହିଁ ହବ କେଉଁ ସମୟରେ ହବ ତାଙ୍କୁ ଜଣା ମୃତ୍ୟୁଟା ନିଶ୍ଚିତ ଆସିବ ତାର ପ୍ରତିକାର କିଛି ନାହିଁ କିଏ ସେ ପ୍ରଭୁଛନ୍ତି ଭାଗବତ ଦେଇଛନ୍ତି ନା ହିରଣ୍ୟକଶି ପ୍ରଭୁ ଦେ ହଁ ହିରଣ୍ୟକଶି ଦେଇଛନ୍ତି ପ୍ରଭୁଛନ୍ ହିରଣ୍ୟାକ୍ଷର ବଧ ପରେ ପୁତ୍ର ମାନଙ୍କୁ ଧରି ପୁତ୍ର ବଧୁ ମା ମାଙ୍କୁ ବସେଇ ପ୍ରଭୁଛନ୍ତି ତାଙ୍କ ଦୁଃଖକୁ ଦୂର କରିଦେଲେ ଆଉ ମା ସଂସାର ସବୁର ଗୋଟେ ପ୍ରତିକ୍ରିୟା ଅଛି ଏଇ ପ୍ରତିକ୍ରିୟା ଲେଖିଛନ୍ତି ସବୁଥିରେ ପ୍ରତିକ୍ରିୟା ଅଛି ତୁମେ ସବୁକିଛି କରିପାରିବ ଲୋକ କହୁନି ଆମେ ଜନ୍ମଟାକୁ ବନ୍ଦ କରିଦେବୁ ହଁ ମୃତ୍ୟୁଟାକୁ ବନ୍ଦ କର ଜନ୍ମଟା ବନ୍ଦ କରିଦେବ କହୁଛ ମରଣଟାକୁ ବନ୍ଦ କର ଆଜ୍ଞା ହବ ମୃତ୍ୟୁର କିଛି ପ୍ରତିକ୍ରିୟା ନାହିଁ ତୁମେ କଣ କରିକି ତାକୁ ବନ୍ଦ କରିପାରିବନି ସେଟା ହବ ହିଁ ହବ ଯଥେଷ୍ଟ ଧ୍ରୁବ ମୃତ୍ୟୁ ଭଗବାନ କହିଦେଇଛନ୍ତି ସେଟା ହବ କାହାର କାଲି କାଲି ଆମର ବି ହବ କିଛି କହିହବ କରୋନା ଯୋଗ ସହିତ ସବୁ କିଛି ସମ୍ପର୍କ ନାହିଁ ମରଣଟା ନିଶ୍ଚିତ ହବ ଧ୍ରୁବ ସତ୍ୟ କିନ୍ତୁ ବାହାର ଦୁନିଆର ବିଚାର ଆମର ବିଚାର ଅଲଗା ଆମର ବିଚାର କଣ ଗୋଟେ ଭକ୍ତିନାଥ ଠାକୁର ଗୋଟିଏ ପଦ ଲେଖିଛନ୍ତି ତୁମାର ଇଚ୍ଛା ଏ ଜୀବନ ଜନ୍ମ ମରଣ ସମୃଦ୍ଧି ନିପାତ ଦୁଃଖ ସୁଖ ସଙ୍କଟ ପୁରା ଗୋଟେ ଜିନିଷରେ କାଟି ଗୋଡ଼ାଇ ଆମର ଖାସ କଣ ମରିବା ତ ମରିବା ଜାଣିଲେ ମରିବା କିଛି ଅସୁବିଧା ନାହିଁ କିନ୍ତୁ ତାର୍ଥ ନେଇଛି କେୟାରଲେସ୍ ହବା କିନ୍ତୁ କୃଷ୍ଣଙ୍କର ଇଚ୍ଛା ଏଥିରେ ଅଛି ଭକ୍ତ ଯୋଉ ମୃତ୍ୟୁବରଣ କରୁଛି ଜଣେ କରୋନାରେ ଚାଲିଗଲେ ତାର ଅର୍ଥ ନୁହେଁ ଯେ ତାର ଗୋଟେ ଅପମୃତ୍ୟୁ ହେଇଗଲା ବା ତାର ଗୋଟେ କିଛି ଗୋଟେ ମୃତ୍ୟୁଟା ଆମର ବଡ ଜିନିଷ ନୁହେଁ ଗତିଟା ବଡ ଜିନିଷ ତାର ଗତି କଣ ହେଲା ସେଟା କିଏ ଜାଣନ୍ତି ଆରେ ବହୁତ ମଦ୍ୟପ ଅଛନ୍ତି ସେ ଭଲରେ ମରିଗଲେଣି ତା ମାନେ କଣ ହାର୍ଟ ଆଟାକ୍ ହେଇଗଲା ମରିଗଲେ ବା ଗୋଟେ ମଦ୍ୟପଟା ଭଲ ମଦ୍ୟପଟା ମରି ମଦ୍ୟପଟା ଭଲରେ ମରିଗଲା ତା ମାନେ କଣ ତାର ଗତିଟା କଣ ହେଲା ଦେଖ ଗତିଟା କେବଳ ଭଗବାନ ଜାଣନ୍ତି ସେଟାକୁ କିଏ ଆମେ କନସିଡରେସନ କରିପାରିବିନି କାଲକୁଲେସନ କରିପାରିବିନି ତାଙ୍କ ପାଖରେ ସବୁ ରେକର୍ଡ ରହିଛି ଏ ଜୀବ କଣ କରିଛି ଭକ୍ତର ସେଥିପାଇଁ କିଛି କହିହବନି କେବଳ ସେ ଭଗବାନ ଜାଣିଛି ସେ ପ୍ରଭୁଙ୍କୁ କଣ ଚିନ୍ତନ କରିଛି ତା ପାଇଁ ପ୍ରଭୁଙ୍କ ପାଇଁ କଣ କରିଛି ଆଉ ପ୍ରଭୁ ତା ପ୍ରତି କେତେ ପ୍ରସନ୍ନ ଅଛନ୍ତି ସେଟା ପ୍ରଭୁ ଜାଣନ୍ତି କିଭଳି ମରଣ ହେଉଛି ବଡ଼ ଜିନିଷ ନାହିଁ, ସେ ଆଉ ଜଗତକୁ ଆସୁଛି କି ନାହିଁ, ତାର ଗତି କ'ଣ ହେଉଛି ସେଟା ପ୍ରଭୁ ହିଁ ଜାଣନ୍ତି, ମରଣ ସହିତ କ'ଣ ସମ୍ପର୍କ ରହିଛି। ଏ ଗୋଟିଏ ପଦରେ ଭକ୍ତିନାଥ ଠାକୁର ଲେଖିଦେଲେ ଏଇ କଥାରେ ପଡ଼ିଛି ଯେ ରକ୍ଷା କେବଳ ତ୍ରାଣ କେବଳ ଭଗବାନ କରିପାରିବେ, ଆମ ହାତରେ କିଛି ନାହିଁ। ସେମାନେ ସେ ଗୋଟେ ପଦ ଲେଖିଦେଲେ, ତୁମାର ଇଚ୍ଛା ଏ ଜୀବ ଜନ୍ମ ମରଣ, ଜୀବ ଯେଉଁ ଜନ୍ମ ହେଉଛି ମୃତ୍ୟୁ ହେଉଛି ଆପଣଙ୍କ ଇଚ୍ଛାରେ, ବାସ୍। କାଲି କୃଷ୍ଣ ଇଚ୍ଛା କଲେ ଆମର କାଲି ମୃତ୍ୟୁ ହବ, କ'ଣ ଅସୁବିଧା ଅଛି? ତୁମର ଇଚ୍ଛା ଏ ଜୀବର ଜନ୍ମ ମରଣ, ତା କେବଳ ଏତିକି ନାହିଁ, ଜନ୍ମ ମରଣ ମଝିରେ ଯାହା ରହିଲା, କ'ଣ ମଝିରେ ରହିଲା? ସମୃଦ୍ଧି, ନିପାତ, ଦୁଃଖ, ସୁଖ। ସମୃଦ୍ଧି ହେଇପାରେ, ନିପାତ ହେଇପାରେ, ଦୁଃଖ, ସୁଖ, ସବୁ ସଂଗଠନ ଆପଣଙ୍କ ଇଚ୍ଛା ରହୁଛି, ବାସ୍। ସେଥିପାଇଁ ଡିଭୋଟ ସବୁବେଳେ ଭକ୍ତ ସବୁବେଳେ ପିସ୍ଫୁଲ, ସେ ଶାନ୍ତ, କାହିଁକି ନା ସେ ଜାଣିଛି ମୋ ଜୀବନଟା ପ୍ରଭୁଙ୍କ ହାତରେ ଅଛି, ତାଙ୍କ ଇଚ୍ଛା ତ କ'ଣ ଅଛି, ହବ ତ ନିଶ୍ଚିତ ଯାହା ଯୋଉଦିନ ହେଲେ, କିନ୍ତୁ ଭରସା ତାର କୃଷ୍ଣଙ୍କ ଉପରେ। ତେଣୁ ଗୋପୀମାନେ ସେଭଳି ଡାକୁଛନ୍ତି, ବିଦ୍ରାବିତ ଧାଉଁଛନ୍ତି, କିଏ ଶଙ୍ଖଚୂଡ଼ା ଧାଇଁଛନ୍ତି, କୃଷ୍ଣ ବଳରାମ ତାଙ୍କ ପଛରେ ଧାଇଁଛନ୍ତି, ଗୋପୀମାନଙ୍କୁ ସେ ତ ଗୋପୀମାନଙ୍କୁ ତ ଦୌଡ଼ି ଦୌଡ଼ିକା ନେଇକି ଯାଉଛନ୍ତି, ଗୋପୀମାନଙ୍କୁ ଉଠିଆ ହେଇଛନ୍ତି ନା କ'ଣ, ଏଇ ପଛରେ ଧାଉଁଛନ୍ତି। ତେଣୁ ଦୁଇଟା ଶାଳ ବୃକ୍ଷକୁ ଧରିକି ଚାଲେ, ଆଉ କୃଷ୍ଣ ଅଭୟ ବାଣୀ ଦେଉଛନ୍ତି, ଭୟ କରନି, ଭୟ କରନି, ମୁଁ ଯାଉଛି। ତ୍ରାଣ କେବଳ ଭଗବାନ କରିପାରିବେ। ଯଦି ବିଶ୍ୱରେ ଶାନ୍ତି, ବିଶ୍ୱର ସବୁକିଛି ଜନତାମାନେ ଚାହୁଁଛନ୍ତି, କିଛି କଲ୍ୟାଣ ହବ, କେବଳ ଗୋଟିଏ ଜିନିଷ, ଏଇ ଭଗବାନଙ୍କର ଶିକ୍ଷା, ଭଗବାନଙ୍କର ପ୍ରଭୁପାଦଜୀ ସେଥିପାଇଁ କହୁଥିଲେ, ସମଗ୍ର ବିଶ୍ୱ ଯଦି ସୁଖ ଚାହୁଁଛନ୍ତି ତାହେଲେ ସମସ୍ତେ ଏଇ ହରେ କୃଷ୍ଣ ମହାମନ୍ତ୍ର ଜପ କରିବା ଦରକାର। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ସମସ୍ତେ ନାମ କରି ସମସ୍ତେ ଭଗବାନଙ୍କର ସେବା କରିବେ, ସବୁ ଠିକ ହେଇଯିବ, ସବୁ ପ୍ରଭୁଙ୍କ ଇଚ୍ଛା ରହିଛି ନା, ସମୃଦ୍ଧି, ନିପାତ, ଦୁଃଖ, ସୁଖ। କୃଷ୍ଣ ବଳରାମ ଯିବେ ଶଙ୍ଖଚୂଡ଼କୁ ଧରିବେ, ଶଙ୍ଖଚୂଡ଼କୁ ଧରୁ ନ, କୃଷ୍ଣ ମାରିବା ପୂର୍ବରୁ ବଳରାମ ପ୍ରେରଣ କରିବେ, ଏତେ ସୁନ୍ଦର ଏଇ ଶ୍ଳୋକଟିରେ ଦେଇଛନ୍ତି ତାଙ୍କର ଟୀକା ଚକ୍ରୀ ବାଦ। ବଳରାମ କହିବେ, ମାର ମୃତ୍ୟୁ ଆଉ କାଳ ସମ୍ପର୍କଟା କ'ଣ, କାଲିକି ଆମେ ଶୁଣିବା, ମୃତ୍ୟୁ ଆଉ କାଳ, ଯେ ମୃତ୍ୟୁ ମୃତ୍ୟୁ ଆମେ ଭୟ କରୁଛେ ବର୍ତ୍ତମାନ, ମୃତ୍ୟୁ ଆଉ କାଳ ସହିତ କ'ଣ କ'ଣ ସମ୍ପର୍କ ରହିଛି, କିଛି ଆମର ହାତରେ ନାହିଁ। ମୃତ୍ୟୁଟା ଆସିକି ପହଞ୍ଚିବ, ଦେଖୁନା ଏବେ ପେପର ବାହାରୁଛି, 98 ବର୍ଷର ଲୋକ କରୋନାକୁ ଜିତିଗଲା, 3 ବର୍ଷର ଛୁଆ କରୋନାକୁ ଜିତିଗଲା, କିନ୍ତୁ କରୋନା କଣ ଜିତିଗଲାଣି ହେଲେ ସିଏ ହରେଇଦେଲେ, ଦେଖୁନା କାହାର କ'ଣ ଗତି ହେଉଛି, ନାଇଁ ସବୁ ସବୁ କୃଷ୍ଣଙ୍କ ଇଚ୍ଛାରେ। ଭକ୍ତ ବିଶେଷ ବାହାର ଲୋକ ତ ଏଇଟା ବୁଝିପାରିବେନି, ଭକ୍ତ ଏଇଟା ଚିନ୍ତା କରିବା ଦରକାର, ସବୁ କୃଷ୍ଣଙ୍କ ଇଚ୍ଛାରେ, ମୋର ସମୃଦ୍ଧି ଯାହା ହେଇଛି, ନିପାତ ଯାହା ହବ, ସୁଖ ଦୁଃଖ, ଜନ୍ମ ମୃତ୍ୟୁ ସବୁ କୃଷ୍ଣଙ୍କ ହାତରେ, ବାସ୍ ଛାଡ଼, ଆଉ ବିଶେଷ କିଛି ମୁଣ୍ଡ ଖର୍ଚ୍ଚ କରିବା ଆବଶ୍ୟକ ନାହିଁ। ହରେ କୃଷ୍ଣ ଜଗନ୍ନାଥ ବୈଷ୍ଣବ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ।